ଗତକାଲି ଦୁଇଟି ଶ୍ଳୋକ ମାନେ ଶ୍ରବଣ କରିଥିଲେ। ପ୍ରହ୍ଲାଦ ମହାରାଜ କହୁଛନ୍ତି, ହେ ପ୍ରଭୁ, ଏ ସଂସାରରେ ମାୟା ମନ ସୃଜତି କର୍ମମୟ ବଲିୟମ, ଏ ଯେଉଁ ବଳବାନ ମନ ଅନନ୍ତ ବାସନାରେ ଯେ ମଗ୍ନ ହୋଇକି ଯେଉଁ ମନ ରହିଛି, ଏ ଦୂଷିତ ମନକୁ ନେଇ ଏ ସଂସାରରେ ବଞ୍ଚିବା ବହୁତ ବଡ଼ କଷ୍ଟ ସାଧକ ପକ୍ଷରେ। ତେଣୁ ଆପଣ ମାୟାଶକ୍ତିକୁ ନିଜର ଚିତ୍ଶକ୍ତି ଦ୍ୱାରା, ସୁଧାମ୍ନ ଦ୍ୱାରା ପରାଜିତ କରିଛନ୍ତି। ଆପଣ ମୋତେ କୃପା କରି ମୋତେ ପାର୍ଶ୍ୱକୁ ନିଅନ୍ତୁ। ଭଗବାନ ଗତକାଲି ପ୍ରଶ୍ନ କରିଥିଲେ, ଭଗବାନ ନୃସିଂହଦେବ ଯଦି ପ୍ରଶ୍ନ କରିବେ, ପ୍ରହ୍ଲାଦ ତୁମେ ସଂସାରକୁ ଏତେ କଷ୍ଟ ବୋଲି କହୁଛ, ସଂସାରରେ ରହିକି ଏତେ କଷ୍ଟ ପାଉଛ, କାହିଁକି ତୁମର ପିତାଙ୍କର ଐଶ୍ୱର୍ଯ୍ୟକୁ ଭୋଗ କରୁନା? ଏଇଠି କଥା ବିଶ୍ରାମ ଥିଲେ। ପ୍ରହ୍ଲାଦ ଗତକାଲି କହୁଥିଲେ, ଦୃଷ୍ଟା ମୟା ଦିବି ଅଖିଲ ଧିଷ୍ଣପାନାମ, ଦିବି ସ୍ୱର୍ଗର ସମସ୍ତ ଐଶ୍ୱର୍ଯ୍ୟକୁ ମୁଁ ଦେଖିଛି। ପ୍ରହ୍ଲାଦ ମହାରାଜଙ୍କର ଗୋଟେ ବହୁତ ବଡ଼ ଭାଗ୍ୟ ଥିଲା, ଭୋଗ ନଥିଲା ବେଳେ ବୈରାଗ୍ୟ, ଭୋଗ ନଥିଲା ବେଳେ ହମି କାଇଁ ଘୁଷରେ କମା, ଭୋଗର ଅଭାବ ହେଲେ ବୈରାଗ୍ୟ କେବେ କେବେ ଦୃଷ୍ଟ ହୁଏ। ହଁ, ମିଳୁନି ସେ ଭୋଗ କରିପାରୁନି। ଏ ଗୌଡ଼ିୟ ସମ୍ପ୍ରଦାୟ ବା ଏ ଗୌଡ଼ିୟ ସମ୍ପ୍ରଦାୟର ବା ଏ ବୈଷ୍ଣବ ଧର୍ମର ଏକ ବିଶେଷତା ଅଛି। କ'ଣ ସେ ବିଶେଷତା? କାରଣ ସାଧାରଣ ଲୋକମାନଙ୍କର ବୈଷ୍ଣବ ଧର୍ମ ପ୍ରତି ଗୋଟେ ଭିନ୍ନ ଦୃଷ୍ଟି ଅଛି। ସେ ଦୃଷ୍ଟିଟି କ'ଣ ନା, ଏମାନେ ସଂସାରରେ ଅକର୍ମ ଅକର୍ମ ବ୍ୟକ୍ତି, ଏମାନେ ସଂସାରରେ ବଞ୍ଚିପାରିଲେନି, ସେଥିପାଇଁ ଏମାନେ ଏଇ ହରିଭଜନ କରୁଛନ୍ତି, ଭଗବାନଙ୍କୁ ଆଶ୍ରୟ କରିଛନ୍ତି। ଯେଭଳି ଚୈତନ୍ୟ ମହାପ୍ରଭୁ, ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ହେଇଥିଲେ, ସେତେବେଳେ ରାଜାମାନେ ସବୁ ଭକ୍ତ, ରାଜା ପ୍ରତାପ ରୁଦ୍ରଦେବ, ସନାତନ ଗୋସ୍ୱାମୀ, ରୂପ ଗୋସ୍ୱାମୀ, ଗୋପାଳ ଭଟ୍ଟ, ଷଡ ଗୋସ୍ୱାମୀ, ସମସ୍ତେ ରାଜା ଘରର ଛୁଆ, ଭକ୍ତର ଭକ୍ତି ବା ଭଗବାନଙ୍କ ପ୍ରତି ପ୍ରୀତିଟା କେତେବେଳେ ଜଣାପଡ଼ିବ, ଯେତେବେଳେ ବିଷୟକୁ ସେ ଗୋଇଠା ମାରିକି ଭଗବାନଙ୍କ ଚରଣରେ ପ୍ରୀତି ଜାଗ୍ରତ କରେ। ଇଏ କୌଣସି ଗରିବ ଲୋକର ଛୋଟ ଲୋକର ଧର୍ମ ନୁହେଁ। ସାଧାରଣତଃ ଲୋକମାନେ ଓଡ଼ିଶାରେ ବେଙ୍ଗଲରେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ରାଜଧର୍ମକୁ ପ୍ରଚାର କରିଗଲେ, ରାଜ ବିଦ୍ୟା ରାଜ ଗୈହମ, ଇ ପରମ୍ପରା ଗୀତା ଭାଗବତର ପରମ୍ପରା ରାଜବିଦ୍ୟା, ଏ ରାଜର୍ଷିମାନଙ୍କ ଦ୍ୱାରା ସଂସାର ଶ୍ରେଷ୍ଠ ବିଦ୍ୟା। କିନ୍ତୁ ମହାପ୍ରଭୁ ଗଲା ପରେ ଯେହେତୁ ଶକ୍ତିଶାଳୀ ଆଚାର୍ଯ୍ୟମାନେ କେହି ଆସିଲେନି, ଷଡ଼ଗୋସ୍ୱାମୀ ଚାଲିଗଲେ, 300 ବର୍ଷ ଏ ବୈଷ୍ଣବ ଧର୍ମ ଅତି ଲୋକ ଦୃଷ୍ଟିରେ, ଲୋକ ସମ୍ମୁଖରେ ରାଜଧର୍ମଟା ଛୋଟ ଲୋକର ଧର୍ମ ବୋଲି ପ୍ରଚାର ହେଲା। କାହିଁକି ନା, ଦେଖିଲେ ଭକ୍ତି ବିନୋଦ ଠାକୁର ଯେତେବେଳେ ଆସିଲେ, ସେ ଦେଖିଲାରି ଚୈତନ୍ୟ ମହାପ୍ରଭୁଙ୍କର ଧର୍ମ ଯୋଉଟା ରାଜଧର୍ମ, ଗୌରାଙ୍ଗ କୃପାର ଏଇ ସ୍ୱାଭାବିକ ଧର୍ମ, ରାଜଧର୍ମ ଛାଡ଼ି କରେ ଭିକ୍ଷୁକର କର୍ମ, କଲିଯୁଗେ ତାର ସାକ୍ଷୀ ଶ୍ରୀଦବିରି ଖାସ, ରାଜକାର୍ଯ୍ୟ ଛାଡ଼ି କରେ ବୃନ୍ଦାବନବାସ, ବିଷୟ ଭୋଗକୁ ତ୍ୟକତା ତୋର୍ଣ୍ଣ ଅଶେଷ ମଣ୍ଡଳପତି, ଅଶେଷ ମଣ୍ଡଳପତି ଗୋଇଠା ମାରିକି ବିଷୟକୁ ପଳାଉଥିଲେ। ଏଇ ପ୍ରହ୍ଲାଦ ହେଉ ତାଙ୍କ ପ୍ରମାଣ, ଭଗବାନଙ୍କ ଆଗରେ ଥୁକ୍କାର କଲା ଭଳି କହୁଛନ୍ତି। ଇଏ କୋଉ କାଙ୍ଗାଳ ମାନଙ୍କର ଧର୍ମ ନୁହେଁ, ଇଏ ଭିକ୍ଷୁକ ମାନଙ୍କର ଧର୍ମ ନୁହେଁ, ଇଏ ପେଟ ପୋଷିବା ପାଇଁ ଧର୍ମ ନୁହେଁ, ଇଏ ବୈଷ୍ଣବ ଧର୍ମ ରାଜଧର୍ମ। ବହୁତ ଦୁଃଖ ଲାଗେ, ଭକ୍ତି ବିନୋଦ ଠାକୁର କାନ୍ଦିଲେ, ଆରେ ଏତେ ବଡ ରାଜଧର୍ମକୁ ବୈଷ୍ଣବ ଧର୍ମକୁ ପେପରରେ ସବୁ ବାହାରେ, ଏଇଟା ଛୋଟଲକର ଧର୍ମ, ବୈଷ୍ଣବ ଧର୍ମ, କାହିଁକି ନା ସେ ସମୟରେ ସେଭଳି ପ୍ରଚାରିତ ହେଇଗଲା ଯେତେବେଳେ ଆଚାର୍ଯ୍ୟମାନେ ନ ରହିଲେ ମଠମାନଙ୍କରେ ବା ବାବାଜୀ ମାତାଜୀ ଏବେ ବି ଆମେ ଦେଖିଛୁ ସବୁ ବାବାଜୀ ବେଶ ଧରିଦେଇକି ସ୍ତ୍ରୀ ଲୋକଙ୍କୁ ପାଖରେ ରଖି କୀର୍ତ୍ତନ କରିକି ଲୋକମାନଙ୍କ ଠାରୁ ପଇସା ଆଣିଲେ, ମଠ ରୋଷେଇ କରି ଖାଇବେ, ସ୍ୱାମୀ ସ୍ତ୍ରୀ ଭଳି ଚଳ ଚଳ ବେଶ ରଖିଥିବେ, ଉର୍ଦ୍ଧପୁଣ୍ଡ ତିଳକ ରଖିଥିବେ, ଭିକ୍ଷା ମାଗିକି ଖାଇଲେ ଲୋକମାନେ ଦେଖିଲେ ଆରେ ଏଗୁଡ଼ା କଣ ଭିକ୍ଷା ମାଗିକି ଖାଉଛନ୍ତି, ତାଙ୍କର ହରି କୀର୍ତ୍ତନ କରିକି ଭିକ୍ଷା ମାଗିବେ, ପେଟ ପୋଷିବା ପାଇଁ ବିଭିନ୍ନ କୀର୍ତ୍ତନକୁ ବ୍ୟବହାର କଲେ, ବେଶକୁ ବ୍ୟବହାର କଲେ, ଏ ଛୋଟ ଲୋକର ଧର୍ମ ବୋଲି କହିଲେ ଭକ୍ତିବିନୋଦ ଠାକୁର ଦୁଃଖ ଲାଗିଲା, କହିଲେ ନା ମୁଁ ବର୍ତ୍ତମାନ ତ୍ୟାଗ ବେଶ ନେବିନି, ଭକ୍ତିବିନୋଦ ଠାକୁର ଚାହିଁଥିଲେ ସେ ସମୟରେ ତ୍ୟାଗ ବେଶ ନେଇପାରିଥାନ୍ତେ, ମୁଁ ବର୍ତ୍ତମାନ କଲମ ଚଲେଇଲି, ମୁଁ ବୈଷ୍ଣବ ଶାସ୍ତ୍ରକୁ ତାଙ୍କର ମୁଟାକୁ କ୍ୟାରି କରିଥିଲେ କିଏ, ତାଙ୍କର ପୁତ୍ର ଭକ୍ତି ସିଦ୍ଧାନ୍ତ ଠାକୁର, ସେ କହିଲେ ନା 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 ମୁଁ କୌଣସି ଅଶିକ୍ଷିତ ଲୋକକୁ ଆଗେ ଶିଷ୍ୟ କରିବିନି, ଆପଣ ଦେଖନ୍ତୁ ଯେତେ ଲେର୍ଣ୍ଣାଣ୍ଟ ସେ ସମୟରେ ସବୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଶିଷ୍ୟମାନେ, କଣ ସଂସ୍କୃତ କଣ ବ୍ୟାକରଣ କଣ ଇଂଲିଶ ତାଙ୍କ ଇଂଲିଶ ଡିକ୍ସନାରୀରେ ମିଳିବ, ଏତେ ଲେର୍ଣ୍ଣାଣ୍ଟ ସବୁ ଭଗବାନ ତାଙ୍କୁ ଯୋଗେଇଲେ, ସେଥିପାଇଁ ସେ ଭଗବାନଙ୍କ ପାଖରେ ମାୟାପୁର ଧାମରେ ତପସ୍ୟା କଲେ, ଶତକୋଟି ନାମ ଯଜ୍ଞ କଲେ, ଚତୁର୍ମାସିଆ ବ୍ରତ କରି ଗଙ୍ଗା କୂଳରେ ଦାଢ଼ି ଛାଡ଼ି ଦେଖିବେ କେତେ କ୍ଷଣ ତପସ୍ୟା କଲେ, ମୁଁ ଏଇଟା ମୋ ବାପା ଯୋଉ ଏତେ ବଡ ସୁନ୍ଦର ଧର୍ମକୁ ପ୍ରଚାର ରଚନା କରି ତମକୁ ପ୍ରଚାର କରିବି, ଏ ଚୈତନ୍ୟ ମହାପ୍ରଭୁଙ୍କ ଧର୍ମକୁ କାଙ୍ଗାଳ ଭିକ୍ଷୁକ ଛୋଟ ଲୋକର ଧର୍ମ ବୋଲି କହୁଛନ୍ତି, ପଞ୍ଚତତ୍ତ୍ୱ ଆବିର୍ଭାବ ହେଲେ, ଷଡ଼ ଗୋସ୍ୱାମୀ ଆବିର୍ଭାବ ହେଲେ, ଗୁରୁବର୍ଗ ଆବିର୍ଭାବ ହେଇକି ଆଶୀର୍ବାଦ କଲେ, କହିଲେ ଯାଅ ତୁମେ କୃତକାର୍ଯ୍ୟ ହବ, ତାପରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏ ରାଜଧର୍ମକୁ ପ୍ରଚାର କଲେ, ସେଥିପାଇଁ ଭକ୍ତିବିନୋଦ ଠାକୁର ଚାହୁଁନଥିଲେ ମୁଁ ଏବେ ସନ୍ନ୍ୟାସୀ ହେବି, ନା ମୁଁ ଆଗେ ଗୋଟେ ହାୟର ପୋଷ୍ଟକୁ ଯିବି, ଚୈତନ୍ୟ ମହାପ୍ରଭୁଙ୍କୁ ଗୋଟେ କଳଙ୍କ ଲାଗିଛି, କଣ ଏଇଟା ଭିକ୍ଷୁକ ମାନଙ୍କର ଧର୍ମ, ଏଇଟା ବେପାରୀ ଏଇଟା ବେପାର କରୁଛନ୍ତି ଆଉ, ଆରେ ଏଇଟା ରାଜଧର୍ମ, କେହି ତିଳକ ନିଏ ନା ବେପାର କରିବା ପାଇଁ, ସେଥିପାଇଁ ସେ କହିଲେ ମୁଁ ଜଜ୍ ହେବି, ହାଇସ୍କୁଲ ହେଡ୍ମାଷ୍ଟର ଥିଲେ ତାଙ୍କର ଜଜ୍ ହେବା କଣ ଆବଶ୍ୟକ ଥିଲା, ସେ ସନ୍ତୁଷ୍ଟ ହେଇଥାନ୍ତି, କହିଲେ ନା ମୁଁ ଜଜ୍ ହେବି, ଉଚ୍ଚ ପୋଷ୍ଟକୁ ଯିବି, ସଂସାର ସେଇଠି ଉର୍ଦ୍ଧପୁଣ୍ଡ ତିଳକ କରିବି, ଲୋକମାନେ ଜାଣିବା ଦରକାର ବୈଷ୍ଣବ ଧର୍ମ କଣ, ତାଙ୍କର ମୋଡ଼କୁ କ୍ୟାରି କଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଜୀ ମହାରାଜ, ଆଉ ତାଙ୍କର ମୋଡ଼କୁ କ୍ୟାରି କଲେ ଯାହାଙ୍କର ତିରୋଭାବ ପ୍ରଭୁପାଜୀ ମହାରାଜ, କହିଲେ ନା ଭାରତ ଲୋକମାନେ ଭାବୁଛନ୍ତି ତିଳକ ହରିନାମ କରିବା ଗୋଟେ ଛୋଟ ଲୋକର ଧର୍ମ, ଏଇଟା ନିଚ ଲୋକମାନେ କରୁଛନ୍ତି, ଭାରତ ଲୋକମାନେ ଉଚ୍ଚ ଧର୍ମ କାହାକୁ କହୁଛନ୍ତି, ଆମେରିକା ଲୋକ ଗୋରାଙ୍କର ଚାଟି ପକାଉଛନ୍ତି ତାଙ୍କର ବିଷ୍ଠା, ଆଚ୍ଛା ସେଇ ଆମେରିକା ମାନଙ୍କୁ ମୁଁ ବୈଷ୍ଣବ କରିବି, ତାପରେ ଭାରତ ଲୋକମାନଙ୍କର ନିଦ ଭାଙ୍ଗିବ, ସେଥିପାଇଁ ସେ ଆମେରିକା ଯାଇଥିଲେ, ଇଏ କୌଣସି ଭିକ୍ଷୁକ ମାନଙ୍କର ଧର୍ମ ନୁହେଁ, ଯେ ଜଗତର କର୍ତ୍ତା ଜଗତର ଈଶ୍ୱରଙ୍କ ଆଗରେ ହାତ ଟେକିଛି ସିଏ ସଂସାର ଆଗରେ ହାତ ପତିବ, ଯେତେବେଳେ ବୈଷ୍ଣବ ସଂସାର ଆଗରେ କାହାକୁ ଭିକ୍ଷା ମାଗୁଛି ତା ପାଇଁ ନୁହେଁ, ସେଇ ଲୋକ ପାଇଁ, ଆରେ ଏଇଟା ବିଷୟୀ ଏଇଟା ଭୋଗ କରୁଛି, ଏ କିଛି ଅର୍ଥ ଦଉ ବିଷ୍ଣୁଙ୍କ ସେବାର ଲାଗୁ ତାର କଲ୍ୟାଣ ହବ, ଇଏ ସୁତ ଗୋସ୍ୱାମୀ କହିଲେନି ଧନ ମଦାନ୍ଧାନ କଣ ସଂସାରରେ ବଞ୍ଚିବା ପାଇଁ କଣ ଗିରିଗୁହା ନାହିଁ, ବୃକ୍ଷମାନେ କଣ ଫଳ ଦଉନାହାନ୍ତି, ଝରଣାରୁ କଣ ଜଳ ଶୁଖିଗଲାଣି, ବସ୍ତ୍ରମାନଙ୍କର ବକଳ କଣ ପିନ୍ଧିବା ପାଇଁ ନାହିଁ, ତେବେ କାହିଁକି ଏ ଧନମଦାନ୍ଧ ମାନଙ୍କର ଭଜନ କରିବେ ଯେଉଁମାନେ ଭଗବାନଙ୍କର ଭକ୍ତ ହେଇକି, ଏଇ ମନୋଭାବରେ ବୈଷ୍ଣବ ଭଜନ କରିବ ସିଏ କାହିଁକି ସମାଜ ଜାଗାରେ ହାତ ପାତିବ, ଭଗବାନ ବରଜାଚ୍ଛନ୍ତି, ମୋର ଏଇ କହୁ କହି କଥାଟା ଆସିଗଲା ମନକୁ, ଭଗବାନ ବରଜାଚ୍ଛନ୍ତି ପ୍ରହ୍ଲାଦ ତୁମର ପିତା ଯାହା ତପସ୍ୟା କରିକି ପାଇଛନ୍ତି ମୁଁ ତୁମକୁ ଅର୍ପଣ କରୁଛି, ବର୍ତ୍ତମାନ ମୋର ଯୋଉଟା ଅର୍ପଣ ହେଲା ଏଇଟା ପ୍ରସାଦ, ତୁମକୁ ବିଷୟ ବାଧିବେନି, କହିଲେ ନା ଏଇଟା ମୋର ଆବଶ୍ୟକ ନାହିଁ, ପ୍ରହ୍ଲାଦଙ୍କର ଗୋଟେ ବଡ ଅଭିଜ୍ଞତା ଥିଲା, ଭଗବାନଙ୍କୁ ଦେଖିଛନ୍ତି ଆଉ ସଂସାରର ସବୁଠୁ ବଡ ଐଶ୍ୱର୍ଯ୍ୟବାନ ତାଙ୍କ ପିତାଙ୍କୁ ଦେଖିଛନ୍ତି, ଅଖିଳ ଧିଷ୍ଣ ପାନ ପୁଣି କେଉଁଠି ନା ସ୍ୱର୍ଗରେ, ସ୍ୱର୍ଗର ରାଜା ହିରଣ୍ୟକଶିପ ତାଙ୍କର ବାବା କିଭଳି ଭୋଗ କରୁଥିଲେ ତାକୁ ଦେଖିଛନ୍ତି ଆଖି ଆଗରେ, ଆଉ ତାଙ୍କର ମରଣକୁ ଦେଖିଛନ୍ତି। ଏଇଟା ପ୍ରହ୍ଲାଦଙ୍କର ବଡ ଭାଗ୍ୟ। ଏତେ ବଡ଼ ଐଶ୍ୱର୍ଯ୍ୟଶାଳୀ ବ୍ୟକ୍ତିକୁ ଭଗବାନ କେମିତି ମାରିଲେ? ଦଧାର ଭଗବାନ ଧରିଲେ ନଖରେ, ଏରକା ଏରକା ଇବ କଟକୁତ କାରି କୁରା କ'ଣ କୁହନ୍ତି ଯେ ଆମର ବଢେଇ କାମ କରନ୍ତି, ବଢେଇ ନା କାଠ ଆଣନ୍ତି, କାଠ ମିସ୍ତ୍ରୀ ବା ବଢେଇ ଯେଭଳି ଗୋଟେ ଏରକା କ'ଣ କୁହାଯିବ କେନ୍ସ ଇଂଲିଶରେ ବେତ, ଗୋଟେ ବେତ ବାଡ଼ିକି ଗୋଟେ ଚିରିବ ଗୋଟେ ବଢେଇ, ତାକୁ କେତେ ସମୟ ଲାଗିବ, କେମିତି ଲାଗିବ ଅବହେଳାରେ। ଭଗବାନ ନୃସିଂହଦେବ ଯେତେବେଳେ ମାରୁଛନ୍ତି ପ୍ରହ୍ଲାଦଙ୍କର ପିତାଙ୍କୁ, ପ୍ରହ୍ଲାଦ ଦେଖୁଛନ୍ତି ଗୋଟେ ଅବହେଳାରେ ମାରିଲେ, କହିଲେ ଆରେ ବାବା। ପ୍ରଭୁପାଦ ମହାରାଜ କୁହନ୍ତି ଭଗବାନଙ୍କର ଦର୍ଶନ ସମସ୍ତଙ୍କର ହଉଛି, ସମସ୍ତେ ଭଗବାନଙ୍କୁ ଦେଖୁଛନ୍ତି। କହିଲେ କେମିତି? ଭକ୍ତ ଦେଖୁଛି ଭଗବାନଙ୍କର ସୁନ୍ଦର ରୂପକୁ, ଅଭକ୍ତ ଦେଖୁଛି ଭଗବାନ ମଲା ବେଳେ ମୃତ୍ୟୁକୁ ଦେଖୁଛି ନା, ସେଇଠି ପ୍ରହ୍ଲାଦ ଦେଖୁଛନ୍ତି ଭଗବାନଙ୍କୁ, ସେଇଠି ହିରଣ୍ୟକଶିପୁ ଦେଖୁଛି ମୃତ୍ୟୁକୁ, ସେଇ ଭଗବାନ ମୃତ୍ୟୁ ରୂପରେ ଆସୁଛନ୍ତି। ସମସ୍ତଙ୍କର ଭଗବାନଙ୍କ ସହିତ ସାକ୍ଷାତ ହବ, କାଳ ରୂପରେ ମୃତ୍ୟୁ ରୂପରେ ଆସିକି ଦ୍ୱାର ଦେଶରେ ଠିଆ ହେବେ। ଆପଣ ଡିନାଇଟ୍ କରିପାରିବେ ନା, ନା ଆଜ୍ଞା ମୁଁ ରହିବି ଏଠି, ସେଠି କୌଣସି ଭିସା ପାସପୋର୍ଟ ଆପଣଙ୍କର ଦଲିଲ କାମ କରିବ ନା। ଭଗବାନଙ୍କ ଦର୍ଶନ ସମସ୍ତଙ୍କର ହବ, କାହାର କାଳ ରୂପରେ ହେଇପାରେ, କାହାର ସଚ୍ଚିଦାନନ୍ଦମୟ ମୃତ୍ୟୁ ରୂପରେ ହେଇପାରେ। ସେଥିପାଇଁ କହୁଛନ୍ତି ନା ପ୍ରଭୁ, ଆୟୁ ଶ୍ରିୟ ବୈଭବ ଅନ୍ୟମାନେ ଯାହା ଇଚ୍ଛା କରନ୍ତି ସେଇ ବସ୍ତୁକୁ ମୁଁ ଦେଖିଛି, ମୋ ପିତା ଲାଭ କରିଥିଲେ। ଆଉ ମୋ ପିତା କିଭଳି ଥିଲେ ନା, କୁପିତ ଭ୍ରୁ, ମୋ ବାପା କ୍ରୋଧ କଲା ମାତ୍ରେ ତାଙ୍କର ଭ୍ରୁ ଯେତେବେଳେ କମ୍ପିତ ହୁଏ ସମସ୍ତ ଐଶ୍ୱର୍ଯ୍ୟ ସଂସାରରୁ ଅଟୋମେଟିକ ଆସିକି ପହଞ୍ଚା। ବୃକ୍ଷମାନେ ଫଳ ଝାଡ଼ି ଦିଅନ୍ତି, ସମୁଦ୍ର ମାନେ ଅଳଙ୍କାର, ତାଙ୍କର ପତ୍ନୀ ମାନେ ସୁବେଶ ହେଇକି ଅଳଙ୍କାର ଆଣିକି ଦେଇ ଦିଅନ୍ତି। ଅପଚ୍ୟ ସପ୍ତଦୀପ ମହି, ଚାଷ କରିବାକୁ ପଡ଼େ ନା, କିନ୍ତୁ ଏତେ ବଡ଼ ପ୍ରଭାବଶାଳୀ ମୋ ପିତାଙ୍କର ନିରସ୍ତା। ବିସ୍ପୃଜିତେ ନ ଲଳିତା ସଚୁନି ସତୁତେ ନିରସ୍ତା, ସତୁତେ ନିରସ୍ତା, ସେୟାକୁ ଏଭଳି ପ୍ରଭାବଶାଳୀ ମୋର ପିତାଙ୍କର ବିଭବ ଐଶ୍ୱର୍ଯ୍ୟ ଆୟୁକୁ ଗୋଟିଏ ମୁହୂର୍ତ୍ତରେ ଆପଣ ନଷ୍ଟ କରିଦେଲେ। ଏଇଟା ମୁଁ ଦେଖିଛି, ଏଇ ସଂସାରର ସମ୍ପତ୍ତି କ'ଣ, ଆମକୁ ସମ୍ପତ୍ତି କାହିଁକି ବଡ଼ ଲାଗୁଛି, ସଂସାର ଲୋକକୁ ସମ୍ପତ୍ତି କାହିଁକି ବଡ଼ ଲାଗୁଛି, କାହିଁକି ଜଣେ ଏତେ ଏମ୍ଫାସିସ୍ ଦଉଛି ଜୀବନର ମୂଲ୍ୟ ଉପରେ ଗୁରୁତ୍ୱ ଦଉନି, ଧନ ଉପରେ ଗୁରୁତ୍ୱ ଦଉଛି କାହିଁକି? ସେ ଡେଷ୍ଟିନି ଜାଣି, ଅଲ୍ଟିମେଟ୍ କ'ଣ ଜୀବନର ଅନ୍ତିମ ଜିନିଷ କ'ଣ, ଧନ ନାଇଁ ଶରୀର ନା କ'ଣ, ଆମର ସୁଖ, ଶରୀର ସୁଖ ଦେବ ନା ଧନ ସୁଖ ଦେବ, ଏଇ କହିବେ ୟା ପରବ ଦୁଇଟା ଶ୍ଳୋକ ପରେ ଆସିବ। ଲୋକ ମୃତ୍ୟୁକୁ ଜାଣିନି, ଏଇଟା ଗୋଟେ ଭଗବାନ ଗୀତାରେ କହିଲା ବେଳେ ଆରମ୍ଭ ଦ୍ୱିତୀୟ ଅଧ୍ୟାୟ ଆରମ୍ଭରେ ଏଇ ଜିନିଷ କହୁଛନ୍ତି, ଜାତସ୍ୟ ଧ୍ରୁବ, ସତ୍ୟ କହିଲେନି ଭଗବାନ, ୱାର୍ଡ କହିଲା ବେଳେ ଗୋଟେ ଶବ୍ଦ ବ୍ରହ୍ମ ନା ଭଗବାନଙ୍କ ମୁଖରୁ ବାହାରୁଛି ନା, ଧ୍ରୁବମ, ସତ୍ୟ କହିଲେ ଅସତ୍ୟ କାଳେ କିଏ ଭାବିପାରିବ, ଧ୍ରୁବମ, ଜାତ ଜନ୍ମ ହବାଟା ଧ୍ରୁବ ଆଉ ମୃତ୍ୟୁଟା ଧ୍ରୁବ, କିନ୍ତୁ ଯିଏ ଜନ୍ମ ହେଇଛେ ଆମେମାନେ ଜନ୍ମ ହେଇଛେ ମୃତ୍ୟୁଟା ଯେ ଧ୍ରୁବ, କିଏ ଆମ ଭିତରୁ ଆମେ ଭକ୍ତ ହେଇଛେ କିଏ ବିଚାର କଲେ, ଆଜି କହିଲେ ଆଜି ମରଣ ମର ହବ, ଏଇ ହଉଛି ମାୟାର କାମ। ମାୟା ଜଗତରେ ଆମକୁ କେମିତି ଠକଉଛି, ଗୋଟିଏ ଜିନିଷକୁ ଭୁଲେଇ ଦଉଛି ଯେ ମୃତ୍ୟୁ ଆଜି ମୋର ହେଇପାରେ, ଏଇ ମୁହୂର୍ତ୍ତ ହେଇପାରେ, ଅଦ୍ୟ ଏଇଟାକୁ ମଣିଷ ସବୁ କଥା ଚିନ୍ତା କରୁଛି, କାଲି କ'ଣ ଖାଇବି, ତାପରେ ବ୍ୟାଙ୍କ ବାଲାନ୍ସ କ'ଣ ହବ, ଚାକିରି କରିବି, ବିବାହ ହେବି, କିନ୍ତୁ ମୃତ୍ୟୁ ଯେ ଆଜି ହବ ବା ଏଇ ସମୟରେ ହବ ଏଇଟାକୁ ଚିନ୍ତା କରୁ। କିନ୍ତୁ ପ୍ରହ୍ଲାଦଙ୍କର ଏତେ ବଡ଼ ଭାଗ୍ୟ ଥିଲା, ସେ ସଂସାରର ସବୁଠୁ ବଡ଼ ଐଶ୍ୱର୍ଯ୍ୟଶାଳୀ ତାଙ୍କର ପିତାଙ୍କର ମୃତ୍ୟୁକୁ ଦେଖିଲେ, ତାଙ୍କୁ ଐଶ୍ୱର୍ଯ୍ୟଟା ତୁଚ୍ଛ ଭଳିଆ ଲାଗେ, ଆରେ କ'ଣ ସମ୍ପତ୍ତିର ମୂଲ୍ୟ, କ'ଣ ସେ ଐଶ୍ୱର୍ଯ୍ୟ, କ'ଣ ସେ ବିଭବ, କ'ଣ ଆୟୁ, ମୁଁ ତ ଦେଖିଲି ମୋ ପିତାଙ୍କର କି ଅବସ୍ଥା ହେଲା, ସତୁତେ ନିରସ୍ତା, ତାକୁ ଆପଣ ଗୋଟେ ମୁହୂର୍ତ୍ତରେ ପରାଜିତ କରିଦେଲେ, ହିରଣ୍ୟକଶିପୁକୁ ଯେ ପରାଜିତ କରିଛନ୍ତି ତାହା ନୁହେଁ, କାଳ ସମସ୍ତଙ୍କୁ ପରାଜିତ କରିବ, କେବଳ ଭକ୍ତ କାଳ ଉପରେ ବିଜୟ ଲାଭ କରିବ, ଆଉ କିପରିବ? ଏ ଶରୀରକୁ ଗ୍ରସ୍ତ କରିନବା ଆଉ, କାଳରୂପୀ ଅଜଗର ଭାଗବତରେ ଅଛନ୍ତି, କାଳରୂପୀ ଅଜଗର ଗିଳି ଗିଳି, ଅଜଗର ଦେଖିଛନ୍ତି ନା, ଅଜଗର କୁଆଡେ ଯାଏ ନା, ପଡିକି ରୁହେ, କାଳ କାହା ପାଖକୁ ଯାଉନି, ଆମେ କାଳ ମୁଖକୁ ଯାଉଛେ। ଯାହାର ଯେତେ ବର୍ଷ, କେତେ ହେଲା ଆମର, ଚାଳିଶ ବୟାଳିଶ, ଯାହାର ଯେତେ ବର୍ଷ କାଳରୂପୀ ଅଜଗର ତାକୁ ସେତିକି ପରସେଣ୍ଟ ଗିଳି ଚାଲିଲେ, ତଥାପି ମଣିଷର ନିଦ ଭାଙ୍ଗୁନି, ସେ ଖୁସି। ଆଉ ଏମିତି କଣ କୁହାଯିବ, ହିନ୍ଦୀରେ କୁହନ୍ତି ବେବୁଫ କଣ, ହଁ, ଆଉ ଓଡ଼ିଆରେ ତାଙ୍କୁ କଣ କୁହାଯିବ, ମୂର୍ଖ ବୋଲି କହିଲେ ତ ଠିକ ହବନି, ବୋକା ବୋକା କୁହା ହବ କି, ବୋକା ମାନେ ଯାହାର ବୁଦ୍ଧି ନାହିଁ, ଏମାନେ ଅତି ଯାହାକୁ ଭାଷାରେ କୁହାଯିବନି, ବୁଦ୍ଧି ଥାଇକି ଏମାନେ ଏଭଳି ମାନେ ହୀନ ବୁଦ୍ଧି ସମ୍ପନ୍ନ। ଆରେ ତୁମେ ଜାଣିପାରୁନ କି ଅବସ୍ଥା, କାଳ ଆମକୁ ଗ୍ରାସ ଗଲାଣି, ତଥାପି ଲୋକମାନଙ୍କର ଚିନ୍ତା ନାହିଁ, ଐଶ୍ୱର୍ଯ୍ୟ ଧନ ଦରକାର, ଧନ ଦରକାର। ଭାଗବତରେ ବାରମ୍ବାର କହିଯାଇଛି, ନୀତିଶାସ୍ତ୍ରରେ ବାରମ୍ବାର କହିଛି, କାଳ ଜୀବକୁ ସତର୍କ କରିବା ପାଇଁ, ହରିଭଜନ କରିବା ପାଇଁ, ଶରୀର ଦେଇଥିଲି ଭଜନ କରିବା ପାଇଁ, ଭଗବାନ ଦେଖିବେ ଶରୀର ଦିଆହେଇଥିଲା ଭଜନ କରିବା ପାଇଁ, ଭଜନ କଲା ନା, ଏଇ ଶରୀରରେ ଭଜନ କରିବା ଦରକାର ବୋଲି ଭଗବାନ ସିଗ୍ନାଲ ଦେଲେ, ଟାଇମ ହେଇଗଲା ଭଜନ କର, ଯାହା କଲୁ କଲ, ଏବେ ଭଜନ କର, କେଶ ପାଚିବ, ଦାନ୍ତ ଖସିବ, ଆଖିକୁ ଦେଖାଯିବନି, ଚର୍ମ କଣ କୁଚି କୁଚିତ ହେଇଯିବ, ଲୁଚା ହେଇଯିବ, ଏସବୁ ସିଗ୍ନାଲ, ତଥାପି ମଣିଷର ନିଦ ଭାଙ୍ଗ, ତଥାପି ହାଫ୍ ପ୍ୟାଣ୍ଟ ପିନ୍ଧିକି ସେ ଗୋଟେ ପେପରରେ, ମୁଁ ଶୁଣିକି ଆଶ୍ଚର୍ଯ୍ୟ ହେଲି, ମଣିଷ ଏତେ ବଡ଼ ଅଜ୍ଞାନକୁ ଯାଇଛି, ବିଦେଶୀ ଲୋକମାନେ ତ ଅଜ୍ଞାନ ନାହାନ୍ତି, ଭାରତବର୍ଷର ଲୋକମାନେ ଏତେ ଅଜ୍ଞାନ ଅଛନ୍ତି, ଏଇ ମଝି ମଝିକା ହେଇଗଲେ ନା, ମଝି ମଝିକା ବୁଢ଼ି ମରନ୍ତି, ଆଉ ଇଏ ନା ବିଦେଶୀ ହେବେ ନା ଭାରତୀୟ ହେବେ, କଣ ବିବାହ ଉତ୍ସବ ଆଜିକାଲି ପାଳନ କରାଗଲା, ବିବାହ କଣ ମ୍ୟାରେଜ, ହଁ ଆନିଭର୍ସରୀ, ତମ ଆନିଭର୍ସରୀ କାଳ ବାହାର କରିବ, ଆନିଭର୍ସରୀ ଏଇଟା ଗୋଟେ କେଉଁ ସଂସ୍କୃତି, ଏଇଟା କେଉଁ ସଂସ୍କୃତି, ଭାଗବତ ପଢ, ଗୀତା ପଢ, ଆଜ୍ଞା ଗୋଟେ ସତ୍ୟ ଜିନିଷକୁ ଭୁଲି ଯାଉଛ, ସମୟ ଚାଲିଗଲା, ଦେଖ ଭାଗବତ କଣ କହୁଛନ୍ତି, ଏତେ ବଡ ବିଭବ ସମ୍ପନ୍ନ ହିରଣ୍ୟକଶିପର ପ୍ରଭାବ ଗୋଟିଏ ମୁହୂର୍ତ୍ତରେ, ପୁଣି ଭଗବାନ କହିଥିଲେ ହନିଷ୍ୟ ଅପି ପରୋଜିତମ, ପ୍ରହ୍ଲାଦ ଏ ଦେବତାମାନଙ୍କୁ କହିଥିଲେ, ଦେଖ ମୁଁ ହିରଣ୍ୟକଶିପୁ ସମସ୍ତ ବର ବ୍ରହ୍ମାଙ୍କ ଦ୍ୱାରା ପାଇଲେ ସୁଦ୍ଧା ବି ମୁଁ ତାକୁ ମାରିବି। ପ୍ରହ୍ଲାଦ ସେଇଟା ଦେଖିଲେ, ଆରେ ବ୍ରହ୍ମା ବି କିଛି ନୁହନ୍ତି, ଏଇ ତ ବରଦବା ଲୋକ ଠିଆ ହେଇଛନ୍ତି ତାଙ୍କ ଆଗରେ, ଭଗବାନ ଗୋଟେ ବଢିଆ କାମ ଦେଖେଇଲେ ହିରଣ୍ୟକଶିପୁ ଲୀଳାରେ, ଏଇଟା କେମିତି କରିନାହାନ୍ତି, ବର ଦେଇଥିବା ଲୋକ ଦେଖିଲା ଯେ ତାଙ୍କ ବର କେମିତିକା କାମ କରୁଛି, ବ୍ରହ୍ମାଜୀ ତାଙ୍କ ପାୱାରଟାକୁ ନିଜେ ଦେଖିଲେ, ବ୍ରହ୍ମାଜୀ ନିଜେ ଦେଖିଲେ, ରେ ବାବା ମୋ ବର, ତାଙ୍କ ବର ଉଲଟା ହେଇଗଲା, କହିଲେ ପ୍ରଭୁ ମୋର ଐଶ୍ୱର୍ଯ୍ୟ ଦରକାର ନା, ଭଗବାନ କହିଲେ କଣ ଆବଶ୍ୟକ ପ୍ରହ୍ଲାଦ ତୁମର, ପ୍ରହ୍ଲାଦ ଗୋଟି ଗୋଟି କରି କଥା କହୁଛନ୍ତି, ବୁଝେଇ ବୁଝେଇ କହିଲା ଭଳି, ତସ୍ମାଦମୋସ୍ତନ ବୃତାମ ମହମାଶିଷଜ୍ଞୋ ଆୟୁଃ ଶ୍ରିୟଂ ବିଭବ ମୈନ୍ଦ୍ରିୟମାବିରାଞ୍ଚାତ୍ ନେଚ୍ଛାମି ତେ ବିଲୁଲିତାନ୍ ଉରୁବିକ୍ରମେଣଂ କାଲାତ୍ମନାପନୟମାମ୍ ନିଜ ଭୃତ୍ୟ ପାର୍ଶ୍ୱମ୍। ତସ୍ମାତ୍ ଯେହେତୁ, ପୂର୍ବ ଶ୍ଳୋକର ଅନ୍ୟ ପୂର୍ବଶ୍ଳୋକ ସହିତ, ତସ୍ମାତ୍ ଯେହେତୁ ଗୋଟିଏ ମୁହୂର୍ତ୍ତରେ ମୋ ପିତାକୁ ଆପଣ ନିରସ୍ତ କରିଛନ୍ତି, ଆମ ପିତାର ବିପୁଳ ଐଶ୍ୱର୍ଯ୍ୟକୁ ମୁଁ ଦର୍ଶନ କରିଛି, ତସ୍ମାତ୍ ସେଇ ହେତୁ ଅମୁମ୍ ତନୁଭୃତାମ୍ ମହିମା ଆଶିଷଜ୍ଞ। ସଂସାରରେ ବ୍ରହ୍ମା କୀଟ ପାଖରୁ ବ୍ରହ୍ମା ପର୍ଯ୍ୟନ୍ତ ସମସ୍ତେ ଆପଣଙ୍କ ପାଖରେ ହାତ ଯୋଡ଼ିକି ପହଞ୍ଚନ୍ତି, ପ୍ରଭୁ ମୋତେ ବର ଦିଅ, ମୋତେ ଧନ ବର ଦିଅ, କିଏ କହୁଛି ଆୟୁ ବର ଦିଅ, କିଏ କହୁଛି ଭୋଗ କରିବାର ବର ଦିଅ, କିନ୍ତୁ ମୁଁ ହଉଛି ଗୋଟେ ଏକ୍ସପେରିଏନ୍ସ ପର୍ସନ୍। ପ୍ରହ୍ଲାଦ ଭଗବାନଙ୍କ ଆଗରେ କହୁଛନ୍ତି କଣ କହୁଛନ୍ତି, ୱାର୍ଡ ମୁଁ ଅଜ୍ଞ ନୁହେଁ, ଆଶିଷ ଉଜ୍ଞ। ମୁଁ ବରର ବର କଣ ପ୍ରକୃତରେ ମୁଁ ଏଟା ଜାଣେ। ଦେଖିଲି ଯେ ବ୍ରହ୍ମା କେମିତି ବର ଦେଇଥିଲେ, ଆପଣ ବର ଦେଇଥିଲେ ମୁଁ ବରଟାକୁ ନେଇଯିବି, ମୋର ଆବଶ୍ୟକ ନାହିଁ। ଏତେ ଛୋଟ ପିଲା ଆଜି ନାରଦ ମୁନି ତାଙ୍କ ମସ୍ତରେ ଯେଭଳି ଧ୍ରୁବଙ୍କ ମସ୍ତରେ ହସ୍ତକ ଦେଇଦେଲେ, ବିପୁଳ ଐଶ୍ୱର୍ଯ୍ୟ ସମ୍ପର୍ଣ୍ଣ ହରିଙ୍କୁ ଦର୍ଶନ କରି ଧ୍ରୁବ କାନ୍ଦିଲେ, କାହିଁକି ନା ସାଧୁ ତାଙ୍କ ଉପରେ କୃପାଟା ରଖିଦେଇଛନ୍ତି, ସାଧୁଙ୍କ କୃପାର ଏଇ ହେଉଛି ଫଳ। ନାରଦ ମୁନି ଯେହେତୁ କୃପା କରିଛନ୍ତି ପ୍ରହ୍ଲାଦଙ୍କୁ ମାତୃଗର୍ଭରେ, ବିପୁଳ ଐଶ୍ୱର୍ଯ୍ୟ ପତି ଶ୍ରୀହରି ଆଜି ଧନ ଆସୁଛନ୍ତି, ଭଗବାନଙ୍କ ଆଗରେ ରୁକ୍ ଠୁକ୍ ମନା କରିଦେଉଛନ୍ତି, ମୁଁ ମୋର ବର ଆବଶ୍ୟକ ନାହିଁ, ମୁଁ ଦେଖିଛି ବହୁତ ବର। ଧ୍ରୁବ ସେଇ କଥା କହିଲେ, ମାର ଅଧିକା କ୍ଷୀର ହେଇଗଲେ, ଗାଈର ଅଧିକା କ୍ଷୀର ହେଲେ ସେ କଣ କରେ, ସେ ଛୁଆକୁ ଡାକେ ନା ଛୁଆ ଧାଇଁକି ଆସେ, ସିଏ ହାମ୍ବାରଡି କରିବ। ଭଗବାନ ଏ ଦୁଇ ଛୁଆଙ୍କ ଆଗରେ ମା ଭଳିଆ ହାମ୍ବାରଡି କରିଛନ୍ତି, ବରନ୍ୟ ବରନ୍ୟ ବରନ୍ୟ, ଜଣେ କାନ୍ଦିଲେ ଆଉ ଜଣେ ଠୁକେଇଲେ। ଧ୍ରୁବ ବାର ବାଧ୍ୟ ହେଇକି ବାର ଧରିକି ଆଇଲେ, ପ୍ରହ୍ଲାଦ ଭଗବାନଙ୍କ ଆଗରେ ଠୁକେଇ ଦେଲେ ତାଙ୍କ ବୁଦ୍ଧିକୁ, ଯିଏ କହିଥିଲେ ବୁଦ୍ଧି ବୁଦ୍ଧି ମତାମସ୍ମିନ। ଭଗବାନଙ୍କର ଧ୍ରୁବକୁ ଦେଖିକି ବାରମ୍ବାର ବର ବର ଦେବା ପାଇଁ, ଯେଭଳି କ୍ଷୀର ମାର ସ୍ତନ୍ୟରେ କ୍ଷୀର, ଗାଭୀର ସ୍ତନ୍ୟରେ, ମୁଁ ଦେଖିଛି ଆମ ଅଟଳା ଫାର୍ମରେ, ଦଶ ମିନିଟ ଗାଈର ଡେରି ହେଇଗଲା, ଏତେ ଟାଇମ ଜ୍ଞାନ ତାଙ୍କର, ବାତ୍ସଲ୍ୟ ଜ୍ଞାନ, ଖାଲି ହାମ୍ବା ରଡି ମାରି ତାଙ୍କର ଚିର ଗୁଡ଼ିକ ଯୋଉଟା ଆମର ସବୁ ଫୁଲିଯିବ, ଶିର ସବୁ ଫୁଲିଯିବ, ଲକ୍ଷ୍ୟ କରାରି କଷ୍ଟ ପାଇବ ସିଏ। ଆଉ ଛୁଆରେ ବି ଏତେ ଗୋଟେ ଜ୍ଞାନ, ମା ହାମ୍ବାରଡି ମାରିଲା ମାତ୍ରେ, ମା ମା କହିଲା ମାତ୍ରେ ଛୁଆ ବି ହାମ୍ବାରଡି ମାରିବ। ଭଗବାନ ସେୟା ହଉଥିଲେ ଧ୍ରୁବକୁ ଦେଖିକି, ମୁଁ ବର ଦେବି ମୁଁ ବର ଦେବି, କିନ୍ତୁ ଧ୍ରୁବ ଯେହେତୁ ସାଧୁର ଆଶୀର୍ବାଦ ପାଇଥିଲେ, କହିଲେ ନା ନା ପ୍ରଭୁ, କାଚଂ ବିଚିନ୍ନ ଅପି ଦିବ୍ୟ ରତ୍ନମ ସ୍ୱାମିନୀ କୃତାର୍ଥା ବରଙ୍ଗ ଯା ଅଛେ, କାଚ ଖୋଜୁ ଖୋଜୁ କାଞ୍ଚନ ପାଇଲି, ଆଉ ମୋର ଆଉ ଉତ୍ଥାନବାଦଙ୍କର ସିଂହାସନ ଦରକାର, ଏଟା କାଚ, କାହିଁକି ନା ସ୍ପୃଷ୍ଟ ମୃଦ୍ଧନି ଅଘଗ୍ନେନ ପ୍ରାଣିନା ପ୍ରହବିସ୍ମିତ। ନାରଦ ମୁନି ମୁଣ୍ଡର ହାତ ଦେଇନଥିଲେ, ଓହୋ ମା ନକ୍ଷତ୍ରିୟାଣାମ, ଧ୍ରୁବ ତ ଘର ଛାଡ଼ିକି ଆସୁଛନ୍ତି, ନାରଦ ଜାଣିଦେଲେ, ଆଚ୍ଛା କ୍ଷତ୍ରିୟ ଲୋକଗୁଡାଙ୍କର ଏତେ ବଡ ସମ୍ମାନ, ମା କଣ ଟିକେ କହିଦେଲା ରାଗିକି, ବିମାତା କହିଦେଲା ଘର ଛାଡ଼ିକି ପଳେଇ ଆସୁଛି, ବାବା କିନ୍ତୁ ଯାହା ତାଙ୍କ ମା ଶିଖେଇଛି, ଯାହା ହରିଙ୍ଗ କତୁରୁ ବର ଆଣିବ। ନାରଦ ମୁନି ପଥ ଭିତରେ ଧ୍ରୁବ ମହାରାଜ ଆସୁ ଆସୁ ଦୂରରୁ ଆଶୀର୍ବାଦ କରୁଛନ୍ତି, ଏମିତି ସ୍ପୃଷ୍ଟ ମୂର୍ଦ୍ଧନି ଅଘଗ୍ନେନ ପାଣି ନା, ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି ମୁଣ୍ଡ ହାତ ସ୍ପର୍ଶ କରିନାହାନ୍ତି, ଏହି ଆଶୀର୍ବାଦ ତାଙ୍କର ଆଜି ବିବେକ ସୃଷ୍ଟି କଲା। ପ୍ରହ୍ଲାଦଙ୍କର ଧ୍ରୁବଙ୍କର ଯୋଉ ନାରଦ ମୁନିଙ୍କର ଯୋଉ ନିଷ୍କପଟ ଶୁଦ୍ଧ ଆଶୀର୍ବାଦ ଆଜି ପ୍ରହ୍ଲାଦ ଭଗବାନଙ୍କ ମୁଖରେ କହୁଛନ୍ତି, ମୋର କୌଣସି ବାସନା ନାହିଁ, ତସ୍ମା ଅମୁମ ଅଲ ଦିସ, ଏଇସବୁ ଜିନିଷ ଗୁଡା କଣ ନା ଆୟୁ, ମୋର ଆୟୁ ଦରକାର, ଆୟୁ ମାଗିଲେନି, କିନ୍ତୁ ଭଗବାନ ତାଙ୍କୁ ଏକ ମନ୍ୱନ୍ତର ରାଜା କରେଇଲେ, ଶ୍ରିୟ ବିଭବ। ଭଗବାନ ଏମିତି କାମ କରିଛନ୍ତି, ସ୍ୱର୍ଗର ଷ୍ଟାଣ୍ଡାର୍ଡ ଠାରୁ, ସ୍ୱର୍ଗର ତିନି ପ୍ରକାର ସ୍ୱର୍ଗ ନା, ଭୂସ୍ୱର୍ଗ ବିଳେ ସ୍ୱର୍ଗ ଉପରେ ସ୍ୱର୍ଗ, କିନ୍ତୁ ବିଳ ସ୍ୱର୍ଗରେ ବହୁତ ସୁନ୍ଦର ବ୍ୟବସ୍ଥା ଅଛି। ଏଇ ବଳି ମହାରାଜଙ୍କ ପାଇଁ, ପ୍ରହ୍ଲାଦ ମହାରାଜଙ୍କ ପାଇଁ ତାଙ୍କର ବଂଶଜମାନଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି, ନ ମାଗିକି ଆୟୁ ଶ୍ରିୟ ବିଭବ ପ୍ରଭାବ ଇନ୍ଦ୍ରିୟ ମା ବିରଞ୍ଚା, ଇନ୍ଦ୍ରିୟ ଶକ୍ତି, ଇନ୍ଦ୍ରିୟରେ ଯୋଉ ଭୋଗ କରିବା ଜିନିଷ ମୋର ଆବଶ୍ୟକ ନାହିଁ, ମନ ଶରୀର କାହିଁକି ମଣିଷର ଲୋକର ବ୍ୟାକୁଳ ହେଉଛି, ମୁଁ ବୁଢା ହେଇଗଲି, କାହିଁ ବୁଢା ବୁଢା ହେଇଗଲେ ଅସୁବିଧା କ'ଣ ନା, ମରିବା ତ ଅସୁବିଧା କ'ଣ ନା, ଭୋଗି ପାରିବେ ଇନ୍ଦ୍ରମାନେ ବ୍ୟାକୁଳ ହେଇଯାଏ, ଅଧିକା ଖାଇବାକୁ ଇଚ୍ଛା ହବ, ଅଧିକା ଖାଇଦେଲେ ଶରୀର ପରମିଟ୍ କରିବେନି, ଭୋଗ ଯେହେତୁ ହେଇପାରୁନି, ବ୍ୟକ୍ତି ଦୁଃଖୀ ହେଇଯାଏ, କହିଲେ ମୋର ତା ବି ଦରକାର ନାହିଁ। କେତେ ନା ବିରଞ୍ଚି ପର୍ଯ୍ୟନ୍ତ, ବ୍ରହ୍ମାଙ୍କ ପର୍ଯ୍ୟନ୍ତ ଆପଣ ଯୋଉ ଭୋଗ ରଖିଛନ୍ତି ସବୁ ବ୍ରହ୍ମଲୋକ ପର୍ଯ୍ୟନ୍ତ, ମୋର କିଛି ଆବଶ୍ୟକ ନାହିଁ। କାହିଁକି ଆବଶ୍ୟକ ନାହିଁ? ନ ଇଚ୍ଛାମି ତେ ବିଲୁଳିତା ମୁରୁବିକ୍ରମେଣମ କାଳ। ଏ କାଳ ଏତେ ପ୍ରଭାବଶାଳୀ, ବ୍ରହ୍ମଲୋକ ପର୍ଯ୍ୟନ୍ତ ଥିବା ଭୋଗକୁ ଭାଙ୍ଗିକି ଚୁରମାର କରିଦବ, କିଛି ରଖିବନି। ବା ଆମ ଗାଁ ଗହଳିରେ କୁହନ୍ତି, ସେ ବାଲେଶ୍ୱର ଆଡ଼େ ବେଶୀ କୁହନ୍ତି, କ'ଣ ଆଜି ଯେ ରାଜେନ୍ଦ୍ର ସନେ କାଲି ସେ ଭିକାରୀ, ଆଜି ଯେ ରାଜେନ୍ଦ୍ର ଆସନେ କାଲି ସେ ଭିକାରୀ, ଯେ ରାଜେନ୍ଦ୍ର ଆସନରେ ବସିଥିବେ ସେ କାଲି ଭିକାରୀ କରିଦେବ କାଳ ଦେବ। ଏଠି କାହାର ଅଭିନୟ କୋଉଠି ରହିବ? ମୁଁ କିଛି ଅଭିନୟ ରଖିବେନି, କାଳ ସବୁ ଭାଙ୍ଗିଦେବ। ବିଶ୍ୱ ଇତିହାସରେ ପ୍ରଭୁବାଜୀ ମହାରାଜ ଏଠି ଲେଖିଛନ୍ତି, ନେପୋଲିଅନ ବୋନାପାର୍ଟ, ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ, ବଡ଼ ବଡ଼ ଯଶସ୍ୱୀ ବ୍ୟକ୍ତି ଏଠି ଥିଲେ, କୁଆଡ଼େ ଗଲେ ସେମାନଙ୍କର ପ୍ରଭାବ? ସବୁ କାଳ ନଷ୍ଟ କରିଦେବ। କହିଲେ ନ ଇଚ୍ଛାମି ବିଲୁଳିତା ମୁରୁବିକ୍ରମେଣମ, କାଳ ବହୁ ପ୍ରଭାବଶାଳୀ। ତାହେଲେ ପ୍ରହ୍ଲାଦ ତୁମେ କଣ ଚାହୁଁଛ? ନା ମୁଁ ଗୋଟିଏ, ଆତ୍ମନମ ଉପନୟମ ମାମ ନିଜ ଭୃତ୍ୟ ପାର୍ଶ୍ୱ, ମୋତେ ଆପଣଙ୍କର ଭୃତ୍ୟଙ୍କର ପାଖକୁ ନେଇଯାଆନ୍ତୁ, ଭୃତ୍ୟଙ୍କର ଭୃତ୍ୟ କର। ଏହା ବୈଷ୍ଣବ ସିଦ୍ଧାନ୍ତ। ଭଗବାନଙ୍କୁ କଣ ମଗାଯାଏ? ମୁଁ ଭଗବାନ ଗୋଟିଏ ପକ୍କା ଦାସର ଦାସ ହେବି। ଭଗବାନଙ୍କ ଦାସ ଯିଏ ଭାବୁଛି ମୁଁ ଭଗବାନଙ୍କର ଭକ୍ତ, ସେ ଠକି ଯାଇଛି। ଠକିବା ଜାଗା ଲିଷ୍ଟରେ ଭଗବାନଙ୍କର ଭକ୍ତମାନଙ୍କର ନାଁ ବି ଅଛି। ଭଗବାନ ଗୀତାରେ ପ୍ରବଚନ ଦେଲା ବେଳେ ଅର୍ଜୁନଙ୍କୁ କଣ କହିଲେ? କନ୍ତେହ ପ୍ରତିଜାନି ନମେ ଭକ୍ତ ପ୍ରଣଶ୍ୟତି। ବାଣୀ କାହାର? କୃଷ୍ଣଙ୍କର। ଶପଥ କରିବେ କିଏ? ଆରେ ବାଣୀ ତୁମର ଶପଥ କରିବେ ଅର୍ଜୁନ, କିନ୍ତୁ ତୁମ ବାଣୀକି ତୁମେ ରକ୍ଷା କରିପାରିଲ? ଅର୍ଜୁନ ଶପଥ କଲା ପରେ ବି ତୁମ ପାଇଁ ଜଣେ ବନ୍ଧକ ପଇଲା, ତା ତୁମ ବାଣୀକି ତୁମେ ରକ୍ଷା କରିପାରିଲ? ପିତାମହ ଭୀଷ୍ମଙ୍କୁ ମାରିଲା ବେଳେ ପିତାମହ ଭୀଷ୍ମ କଣ ଥିଲେ? ଅଭକ୍ତ? କେମିତି ଧନୁଥିଲ ମାରିବା ପାଇଁ? ଏଣେ କହୁଛ ମୋ ଭକ୍ତର ବିନାଶ ନାହିଁ, ସେଣେ ରଥ ଚକା ଉଠେଇକି ଯାଉଛନ୍ତି ମାରିବା ପାଇଁ। ଅଦ୍ୟ ସୁହସ୍ତେ ଭୀଷ୍ମ ବୋଧିଷ୍ୟାମି, ଆଜ୍ଞା ଶକୁନି ସହିତ ସମସ୍ତେ ଭୟଭୀତ ହେଇଗଲେ। ଆଉ ଯୁଧିଷ୍ଠିର ମହାରାଜ ସହିତ ଯୋଉମାନେ ଏପଟରେ ସୈନ୍ୟମାନେ ଥିଲେ, ଆଜି କହିଲେ ଆଜି କଣ ଭଗବାନ ମୁଣ୍ଡ କାମ କରୁନି କି? ପିତାମହ ଭୀଷ୍ମକୁ ମାରିବା ପାଇଁ ଦୌଡ଼ିଲେଣି। ଏଣେ ଗୀତାର ପ୍ରବଚନ ପୂର୍ବରୁ ଶୁଣିଛନ୍ତି, ନମେ ଭକ୍ତ ପ୍ରଣଶ। ପିତାମହ ଭୀଷ୍ମ ଭୟ କଲେନି, ଭୟ କଲେ ଭଗବାନ, ଭଗବାନ ଭୟ କଲେ, ପିତାମହ ଭୀଷ୍ମ ଭୟ କଲେନି। ମୁଁ ଏଇ ପଏଣ୍ଟରେ କହୁଥିଲି, ସଂସାରରେ ଭଗବାନଙ୍କର ଭକ୍ତ ହେଲେ ବି ଭକ୍ତମାନେ ବେଳେ ବେଳେ ଠକି ଯାଇଛନ୍ତି, କିନ୍ତୁ ଭକ୍ତର ଭକ୍ତ କେବେ ଠକିନି। ପ୍ରହ୍ଲାଦ, ଇଏ ହଉଛି ସବୁ ସବୁ ସମ୍ପ୍ରଦାୟ ଭିତରେ, ସବୁ ବୈଷ୍ଣବ ସମ୍ପ୍ରଦାୟ ଭିତରେ ଭାଗବତ ସିଦ୍ଧାନ୍ତର ସାର ଜିନିଷକୁ ଚୈତନ୍ୟ ମହାପ୍ରଭୁ ଧରିକି ଗୌଡ଼ ବୈଷ୍ଣବ ସିଦ୍ଧାନ୍ତରେ ଛାଡ଼ିଲେ। ଗୋପୀ ଭର୍ତ୍ତୁ ପଦ କମଲୟ ଦାସ ଦାସାନୁ ଦାସ ହମ୍, ଏଇ ଅଭିମାନ ଦୃଢ଼ ନହେଲେ ଭକ୍ତି ହବାର ନାହିଁ। ଆମେ ଭଗବାନଙ୍କର ଭକ୍ତ ନୁହଁ, ଆମେ ଭଗବାନଙ୍କର ଭକ୍ତର ଭକ୍ତ। ଏଇଟା ହଉଛି ସୁରକ୍ଷିତ ସ୍ଥିତି, ପ୍ରୋଟେକ୍ଟେଡ ଲାଇଫ। କାହିଁକି? ଭଗବାନଙ୍କର ଭକ୍ତ ହେଲେ ସ୍ୱତନ୍ତ୍ରତା ଆସେ। ଦେଖନ୍, ଯେତେବେଳେ ଆପଣ ଭକ୍ତ, କ୍ଷମା କରିବେ ମୋ ସହିତ ବି, ମୁଁ ସମସ୍ତଙ୍କୁ ଏକ ଜିନିଷ କହୁଛି, ଯେତେବେଳେ ଆମେ ଭକ୍ତ ନ ହେଇଥିଲା, ଆମର ଯେତେ ଦିନତା ଥିଲା, ଭକ୍ତ ହେଇଗଲା ପରେ ଦିନତା ନଷ୍ଟ ହେଇଗଲା। ଭକ୍ତ ହେଲା ପରେ ଅଭିମାନ ଆସିଗଲା, କାହିଁକି ଭକ୍ତ, ଭକ୍ତର ଅଭିମାନ ଆସିବ, ଦାସର ଅଭିମାନ ଆସିବ, କିନ୍ତୁ ଦାସାରୁ ଦାସର ଅଭିମାନ ଆସିବନି। କାହିଁକି ନା ଦାସାନୁ ଦାସ, ଯେତେବେଳେ ଦାସ ସବୁବେଳେ ଆଉ ଜଣେ ଭକ୍ତ ଅଧୀନ ରହୁଛି, ଗୁରୁଙ୍କ ଅଧୀନ ରହୁଛି, ତାକୁ ପ୍ରତି ପଦକ୍ଷେପରେ ଗୁରୁ ତାକୁ ମାର୍ଜନ କରିବେ, କରୁଣା କରିବେ। ସେଥିପାଇଁ ଦାସାନୁ ଦାସର ସ୍ଥିତି ସୁରକ୍ଷିତ। ଅଜାମିଳ କଣ ଥିଲେ? ଭକ୍ତ ନଥିଲେ? ଯମଦୂତ ଯାହାର ପ୍ରଶଂସା କରୁଛନ୍ତି ଆଉ ସଂସାରରେ କିଏ ଅଛନ୍ତି କୁହନ୍ତୁ ଆଜ୍ଞା ବିଦ୍ୱାନ ଯମଦୂତ ତାଙ୍କୁ ଅଜାମିଲର ଗୁଣ ଦେଖାଯାଉଛି ଆଜି ସେଇ ଅଜାମିଲ ଯୁବକ ଅବସ୍ଥାରେ ବିବାହିତ ଅବସ୍ଥାରେ ବିଶ୍ଳେଷଣ କରିଦେଲା ଯେ ନାରାୟଣ ଶାଳଗ୍ରାମକୁ ଛୋଟ ପିଲାବେଳୁ ଅର୍ଚ୍ଚନ କରିଥିଲା ଭକ୍ତର ପତନ ଅଛି ଚିତ୍ରକେତୁ ଭକ୍ତ ନଥିଲେ ଅଦ୍ଭୁତ ଭକ୍ତ ଚିତ୍ରକେତୁ ଚିତ୍ରକେତୁଙ୍କର ଗୋଟେ ଏକ ଅଦ୍ଭୁତ ଲୀଳା ଧ୍ରୁବ ମହାରାଜ ଯେଭଳି ବୈକୁଣ୍ଠକୁ ଗଲେ ସେ କିନ୍ତୁ ବୈକୁଣ୍ଠକୁ ଗଲେନି ମଥୁରାରୁ ସିଧା ରାଜା ହେଲେ ଶରୀର ପରିବର୍ତ୍ତନ ନ କରିକି ଗନ୍ଧର୍ବ ରାଜ ଇଏ ହେଲା ନାରଦଙ୍କର ଅଙ୍ଗିରାଙ୍କର କୃପା ଭକ୍ତି ଯୋଗୁଁ କମ ବଡ ବିଜ୍ଞାନ ୟା ଆଗରେ ଆମ ଭଳି ଆମେ ତ ବୈଷ୍ଣବର କୁକୁର ବି ହେଇନୁ ଆଜ୍ଞା କୋଟି କୋଟି ଦେବତା ମଥା ନଈ ଦେବେ କୋଟି କୋଟି ଦେବଦୁର୍ଲଭ ସମ୍ପତ୍ତି ଥିବା ଦେବ ପଦ ପାଇଥିବା ଲୋକ ମଥା ନଈବେ ୟା ଆଗରେ ବୈଷ୍ଣବ ଧର୍ମ ଏଭଳି ଏଭଳି ସଂକର୍ଷଣକୁ ସେ ଆରାଧନା କଲେ ନାରଦ ମୁନିଙ୍କର ପ୍ରେରଣାରେ ଅଙ୍ଗିରା ଆଉ ନାରଦ ମୁନି ଦୁଇ ଜଣଙ୍କର କୃପାରେ ମଥୁରାର ରାଜା ହେଇକି କୋଟିଏ ରାଣୀଙ୍କର ପାଖରେ ଥାଇକି ସବୁକିଛି ଏତେ ବଡ ସୁନ୍ଦର ସାଧୁଙ୍କ କୃପାରେ ତାଙ୍କର ବୈରାଗ୍ୟ ଆସିଲା ଶରୀର ପରିବର୍ତ୍ତନ କରି ଗନ୍ଧର୍ବ ମାନଙ୍କର ଅଧିପତି ହେଇଗଲେ ଖାଲି ଗନ୍ଧର୍ବ ମାନଙ୍କର ଅଧିପତି ହେଲେନି ରେମେ ସେ ଶ୍ଳୋକଟି ମୋର ସ୍ମରଣ ଆସୁନି ଗାପୟନ ହରିରିଶ୍ୱରମ ସୁନ୍ଦରୀ ସୁନ୍ଦରୀ ଅପ୍ସରା ମାନଙ୍କ ସହିତ ରହିକି ଚିତ୍ରକେତୁ କେବଳ ହରିଗୁଣଗାନ କରନ୍ତି ଇଏ ହେଲା ହରିଭକ୍ତର ବିଚିତ୍ରତା ଶିବଜୀ କେବଳ ସତୀଙ୍କୁ ରଖିକି ହରିକୀର୍ତ୍ତନ କରୁଥିଲେ କିନ୍ତୁ ଚିତ୍ରକେତୁ ତାଙ୍କର ଗୁରୁ ଭାଇ ହେବେ ନା ସଂକର୍ଷଣ ଉଭୟ ସଂକର୍ଷଣଙ୍କର ଶିଷ୍ୟ ପ୍ରତ୍ୟକ୍ଷ ସଂକର୍ଷଣକୁ ଦର୍ଶନ କରିଥିଲେ ନା ଚିତ୍ରକେତୁ ସେଥିପାଇଁ ସେ ଚାହିଁଲେ ମୋ ଗୁରୁ ଭାଇ ଟିକେ କହିବି ଶିବଜୀ ବି ଠାରିକି କହିଲେ ଆରେ ମୁଁ ତ ଗୋଟିଏ ସ୍ତ୍ରୀକୁ ପାଖରେ ରଖି ହରିକୀର୍ତ୍ତନ କରୁଛୁ ତୋ ପାଖରେ କେତେ ଅଛନ୍ତି ଦେଖିଲୁ ଇଏ ଗୁରୁ ଭାଇ ଠରାଠରି ହେଇକି ହସିକି ତାଙ୍କର ସମାଧାନ ହେଇଗଲା କିନ୍ତୁ ସତୀ ସହିପାରିଲେ ସ୍ତ୍ରୀଙ୍କୁ ପାଖରେ ରଖି ହରିଭଜନ କରିବା ଏ ତ କେବଳ ସାଧୁଙ୍କର ମହତାଙ୍କର କୃପା ଯାହାଙ୍କର ନାମକୁ ଚୈତନ୍ୟ ମହାପ୍ରଭୁ ସ୍ତ୍ରୀ ବୋଲି ଧରି ନାହାନ୍ତି ଯାହାଙ୍କୁ ସ୍ମରଣ କଲା ମାନେ ମନ ଚଞ୍ଚଳ ହେଇଯାଏ ତାଙ୍କୁ ରଖିକି ଚିତ୍ରକେତ ହରିଗୁଣ ଗାନ କରୁଥିଲେ ଠକିଗଲା ନା ନାହିଁ ଅସୁରଯୋନିକୁ ଚାଲି ଆସିଲେ କିନ୍ତୁ ଅସୁରଯୋନିକୁ ଆସିଲା ପରେ ଆଉ ଛାଡ଼ିଲେନି ଭଗବତ ତତ୍ତ୍ୱକୁ ବାରମ୍ବାର ତାଙ୍କର ସ୍ମରଣ ଆସିଲା ନାରଦ ମୁନିଙ୍କର କଥା ସେଥିପାଇଁ ସେ ପ୍ରାର୍ଥନା କଲେ ଅହଂ ହରେ ତବ ପାଦୈକ ମୂଲମ ଦାସାନୁ ଦାସ ଭବିତାସ୍ମି ଭୂୟୋ ମନ ସ୍ମରେତେ ଅସୁପତେ ଗୁଣାସ୍ତେ ଗୁଣୀତ ବାକର୍ମ କରୋତି କାୟ ହେ ଅସୁପତେ ଜୀବଗୋସ୍ୱାମୀ ଲେଖୁଛନ୍ତି ହେ ଅସୁପତେ ହେ ପ୍ରାଣପତେ ମୁଁ ଦାସାନୁ ଦାସ ନହେଲେ ମୋ ପ୍ରାଣ ଛାଡ଼ିଯିବ କାହା ଇନ୍ଦ୍ର ଆଗରେ ଅଷ୍ଟ ସାତ୍ତ୍ୱିକ ଭାବ ବିକାର ଆସୁଛି ଇନ୍ଦ୍ର ଆଶ୍ଚର୍ଯ୍ୟ ହଉଛି ଆରେ ଏ ଅସୁର ଶରୀରରେ ରହି କଣ ଦାସାନୁ ଦାସ ହେବା ପାଇଁ ଇଚ୍ଛା କରୁଛି ଏ ଭାଗ୍ୟ ତ ମୋର ନାହିଁ ଦାସାନୁ ଦାସ ସ୍ଥିତି ହଉଛି ଗୋଟେ ସୁରକ୍ଷିତ ସ୍ଥିତି ଭକ୍ତି ଜୀବନଟା ହଉଛି ଗୋଟେ ଗୁଢ ରହସ୍ୟ ଗୁଢ ରହସ୍ୟ ଆଉ ବିଶେଷ କରି ଗୌରାଙ୍ଗ ମହାପ୍ରଭୁ ଧାରାରେ ଆଉ ଏଇ ସ୍ଥିତିରେ ଜୀବ ରହିବା ଅହଙ୍କାରୀ ଜୀବ ରହିବା ରଜଗୁଣୀ ଜୀବ ରହିବା ସମ୍ଭବ ନୁହେଁ ବହୁ କଷ୍ଟ ଭଗବାନଙ୍କୁ ଭଜନ କରିବା ବହୁତ ସହଜ କିନ୍ତୁ ଭକ୍ତକୁ ଭଜନ କରିବା ବହୁତ କଷ୍ଟ ସଂସାର ସବୁ ଲୋକ ଭଗବାନଙ୍କ ସେବା କରୁଛନ୍ତି ଜଗନ୍ନାଥଙ୍କ ସେବା କରୁଛନ୍ତି ହଁ ଭଗବାନଙ୍କ ସେବା ହାତ ଯୋଡ଼ିବା ତାଙ୍କ ପାଦ ତଳେ ଆମେ ପଡ଼ିବା ସେ ଭଗବାନଙ୍କର ସେବା ସିଦ୍ଧି ଭବତି ବା ନେତି ସଂଶୟ ଅଚ୍ୟୁତ ସେ ବିନା ଯେଉଁମାନେ ଅଚ୍ୟୁତଙ୍କୁ ସେବା କରୁଛନ୍ତି ତାଙ୍କର ସିଦ୍ଧି ହେଇପାରେ ବା ନ ହେଇପାରେ ଭଗବାନଙ୍କର ସେବା ଯିଏ ସ୍ୱତନ୍ତ୍ର ଭାବରେ କରୁଛି ସେ ପ୍ରଭୁଙ୍କର ସେବା ସେଟା ଭଗବାନଙ୍କର ସେବା କିନ୍ତୁ ଯିଏ ଆନୁଗତ୍ୟରେ କରୁଛି ଦାସାନୁଗତ୍ୟରେ କରୁଛି ସେଟା ଭକ୍ତ ସେବା ନିଃସଂଶୟ ତୁ ତତ୍ ଭକ୍ତ ପରିଚର୍ଯ୍ୟାର ତାତ୍ମନଃ ଗୋଟିଏ ଡାଉଟ
ଆଉ ଗୋଟେ ଅନ୍ଡାଉଟଲି ଇଂଲିଶରେ କୁହାଯାଏ, ଗୋଟେ ଡାଉଟ୍ ଅଛି, ମେ ବି ମେ ବି ଆଚିଭ୍ ଆର୍ ମେ ନଟ୍ ବି ଆଚିଭ୍ ସିଦ୍ଧି ଭବତି ବା ନତି। କିନ୍ତୁ ଷ୍ଟ୍ରେଟ୍ କହୁଛନ୍ତି ଯିଏ ଭକ୍ତ ସେବା କରୁଛି ଅନ୍ଡାଉଟଲି ଅନ୍ଡାଉଟଲି ହି ୱିଲ୍ ଆଚିଭ୍ ପରଫେକ୍ସନ୍, ଦେର୍ ଇଜ୍ ନୋ ଡାଉଟ୍ ଅନ୍ଡାଉଟଲି। ୟାର ପ୍ରମାଣ କିଏ? ୟାର ପ୍ରମାଣ ସେଇ ଅର୍ଜୁନ। ଆପଣ ଦେଖିଲେ ଭାଗବତଙ୍କୁ ବସିକି ପଢିବେ ସେ ଗୋଟିଏ କଥାରେ ସବୁ ଜିନିଷ ବାହାରିବ। ଭାଗବତଙ୍କର କରୁଣା, ଆରେ ଯେଉଁ ପିତାମା ଭୀଷ୍ମ ବାଣ ଲଗାଉଛନ୍ତି ଅର୍ଜୁନଙ୍କୁ ତାଙ୍କ ଶିଷ୍ୟଙ୍କୁ କାହିଁକି ଲଗାଉଛନ୍ତି ବାଣ? ପିତାମା ଭୀଷ୍ମଙ୍କର ଉଦ୍ଦେଶ୍ୟ ଭଗବାନ କେତେ ଭଲ ପାଉଛନ୍ତି ମୁଁ ଟିକେ ଦେଖିବି, କେତେ ଅର୍ଜୁନଙ୍କୁ ଭଲ ପାଉଛନ୍ତି, ଅର୍ଜୁନ ପାଇଁ ଶପଥ ଭାଙ୍ଗୁଛନ୍ତି କି ନାହିଁ ମୁଁ ଦେଖିବି। କାହିଁକି? ଅର୍ଜୁନ ତାଙ୍କର ଶିଷ୍ୟ, ପିତାମାନଙ୍କର ଶିଷ୍ୟ ହେଉଛନ୍ତି ଅର୍ଜୁନ। କିନ୍ତୁ ଅର୍ଜୁନ ପ୍ରୋଟେକ୍ଟେଡ୍ରେ, ମହାଭାରତ ଯୁଦ୍ଧରେ ଭଗବାନ ସୁରକ୍ଷାରେ ରହିଲେ ଅର୍ଜୁନ। କାହିଁକି? ଅର୍ଜୁନଙ୍କର ଏପରିକି ସେ ପ୍ରଳୟ ପାଇଁ ଯୋଉ ଅସ୍ତ୍ର ଆସିଥିଲା କ'ଣ, ସେ ରାଜା ଛାଡ଼ିନଥିଲେ ଯାହା ଫୁଲମାଳ ହେଇଗଲା ତାର ମୁଁ କହିଥିଲା ଭୁଲିଗଲି। ଧରଣୀ ଭଗବାନ ଶୋଇଲା ପରେ ଗୋଟେ ବର ଦିଅନ୍ତି, ସେ ସେଇ ବରକୁ ସେ ମାଗି ନେଇଥିଲେ ବ୍ରହ୍ମା, ସେ ବର ନେଇଥିଲେ, ସେ କ୍ରମେ କ୍ରମେ ଅସୁର ହାତକୁ ଯାଇଥିଲା, ସେ ବରରେ ଅମୋଘ ବର ପ୍ରଳୟକାରୀ ବର ତାକୁ ପ୍ରାପ୍ତ ହେଇଥିଲେ। କଣ ତାଙ୍କର ନାମ ଭୁଲି ଯାଉଛି, ଲାଷ୍ଟକୁ ସେ ଛାଡ଼ିଲା ଭଗବାନ। ରଥି ରଥି ସହିତ ଯୁଦ୍ଧ କରିବ, ସାରଥି ସାରଥି ସହିତ ଯୁଦ୍ଧ କରିବ, ନିୟମ ଭଙ୍ଗ କରିବା ଉଚିତ ନାହିଁ। କିନ୍ତୁ ଦାସାର ଦାସ, ଦାସାର ଦାସ ସ୍ଥିତି, ଏଇଟା ପ୍ରହ୍ଲାଦ କହୁଛନ୍ତି, ଉପନୟନ ମା ନିଜ ଭୃତ୍ୟ ପାର୍ଶ୍ୱ ମୋତେ ଆପଣଙ୍କର ଭୃତ୍ୟର ପାଖକୁ ନେଇଯାନ୍ତୁ, ଦାସର ଦାସ କରିଦିଅନ୍ତୁ। କାରଣ ଆପଣ ଦାସାର ଦାସ ହେଇଗଲା ପରେ ଆପଣ ଗୋଟେ କଭରିଂ ଭିତରେ ରହିଲେ, ପ୍ରୋଟେକ୍ଟେଡ୍ ହେଇକି ରହିଲେ। ସେ କଭରିଂଟା କିଏ? ଦାସ କଭର କରେ ନା, ଆମେ ଗୁରୁଙ୍କର ଦାସ ବୈଷ୍ଣବଙ୍କର ଦାସ ହେଇଗଲେ ଭଗବାନ ଆମକୁ କଭର କରିବେ। ଆନୁଗତ୍ୟକୁ ଭଗବାନ ଏତେ ଭଲ ପାଆନ୍ତି, ଭକ୍ତର ଆନୁଗତ୍ୟରେ ରହିଲେ ଭଗବାନ ଏତେ ଆନନ୍ଦିତ ହେଇଯାନ୍ତି, କଭରିଂ କରିଦିଅନ୍ତି, ପ୍ରୋଟେକ୍ସନ। ଭଗବାନ କାହିଁକି ଜାଣିଛନ୍ତି ଅର୍ଜୁନକୁ ଭଲ ପାଉଥିଲେ? ଦେଖୁଥିଲେ ପ୍ରକୃତରେ ଅର୍ଜୁନ ଓବିଡିଏଣ୍ଟ କି ନାହିଁ, ଏ ମୋ ଭକ୍ତକୁ ଭଲ ପାଉଛି କି ନାହିଁ। ଅର୍ଜୁନ କେତେବେଳେ ଜିତିଲେ? ଯଦିଓ ମୋହ ହେଇଥିଲା, ଭଗବାନ ବହୁତ ଖୁସି ହେଇଗଲେ। ଆଗେ କଣ ଅର୍ଜୁନ କହିଲେ? କଥଂ ଭୀଷ୍ମମ ମହଂସଂଖେ, କଥଂ ଭୀଷ୍ମମ ମହଂସଂଖେ ମଧୁସୂଦନ, ହେ ମଧୁସୂଦନ ଆଗେ କହିଲେ କଥଂ ଭୀଷ୍ମମ ଦ୍ରୋଣ ସଂଖେ, ମୁଁ ଆଗେ କହିଲେ ମୁଁ ଭୀଷ୍ମ ଆଉ ଦ୍ରୋଣ ସାଙ୍ଗରେ କିଭଳି ଯୁଦ୍ଧ କରିବି? ଆଗେ କାହା ନାଁ ଆସିଲା? ଭୀଷ୍ମ। ଭଗବାନ ଖୁସି ହେଇଗଲେ, ଯାହ ଆଗେ କହିଲେଣି ଦ୍ରୋଣ ବୋଲି, ଦ୍ରୋଣ ଅସ୍ତ୍ର ବିଦ୍ୟା ଶିକ୍ଷା ଦେଇଥିଲେ, ଭୀଷ୍ମ ତାଙ୍କୁ ଅସ୍ତ୍ର ବିଦ୍ୟା ଶିକ୍ଷା ଦେଇନାହାନ୍ତି, ଭୀଷ୍ମ ତାଙ୍କୁ ପାରମାର୍ଥିକ ବିଦ୍ୟା ଶିକ୍ଷା ଦେଇଛନ୍ତି, ତାଙ୍କର ଜୀବନର ଆଶ୍ରୟକୁ ଦୃଢ କରିଛନ୍ତି, ତାଙ୍କ ପାଣ୍ଡବ ବଂଶର ସିଏ ହେଉଛନ୍ତି ଗୁରୁ, ଶିକ୍ଷା ଗୁରୁ। ଗୁରୁଦେବ ଏ ହେ କୃଷ୍ଣ କଥଂ ଭୀଷ୍ମ ମହଂସଂଖେ, କିଭଳି ମୁଁ ଭୀଷ୍ମଙ୍କ ସାଥିରେ ଯୁଦ୍ଧ କରିବି? ତାପରେ କହିଲେ ଦ୍ରୋଣ, ଭଗବାନ ଜାଣିଦେଲେ ଯାହା ହଉ ଏ ଠିକ ଭକ୍ତ, ମୋର ଭକ୍ତକୁ ଭଲ ପାଉଛି ଭଗବାନ। ସେଇଦିନେ ନା ସେ ପ୍ରଳୟକାରୀ ଅସ୍ତ୍ର ଯୋଉଦିନେ ଛାଡ଼ିଲେ, ସିଏ ନା ଟିକେ ଟିକେ ମନେ ଲାଗୁଛି ମୁଁ ଭୁଲି ଯାଉଛି, ସେ ଯାହା ବି ହଉ ଭଗବାନ ଠିଆ ହେଇଗଲେ, ଅର୍ଜୁନ ସହିତ ଯୁଦ୍ଧ କରୁଛନ୍ତି ପାରୁନାହାନ୍ତି, ଠିଆ ହେଇଗଲେ ସେ, କାରଣ ସେ ଅସ୍ତ୍ରଟାକୁ ପକେଇଦେଲେ। ଭଗବାନ ଜାଣିଛନ୍ତି ଅର୍ଜୁନ ଜାଣନ୍ତିନି, ଅର୍ଜୁନ ମହାଭାରତ ଯୁଦ୍ଧରେ କଣ ଜାଣିଛନ୍ତି? ଅର୍ଜୁନ ମହାଭାରତ ଯୁଦ୍ଧରେ କେବଳ ଭଗବାନ ଜାଣିଛନ୍ତି, ଏତିକି। ଅର୍ଜୁନ ମହାଭାରତ ଯୁଦ୍ଧରେ କେବଳ 18 ଦିନରେ ଭଗବାନଙ୍କୁ ଜାଣନ୍ତି, ମୋ ପ୍ରଭୁ ମୋ ରଥରେ ସାରଥି ଅଛନ୍ତି, ବାସ ମୁଁ ରଥି। ଏଇ ଆବେଶ ତାଙ୍କର 18 ଦିନ ପାଇଁ ଭଗବାନ ରଖିଥିଲେ, ବୋଲେ ସେ କଣ ଜାଣିଛନ୍ତି କେଉଁ କେଉଁ ବିପଦରୁ ରକ୍ଷା କରିଛନ୍ତି ଭଗବାନ ରକ୍ଷା କରିଛନ୍ତି? କାହିଁକି? ଦାସାନୁ ଦାସ ଭଗବାନ ଠିଆ ହେଇଗଲେ, ଛାଡ଼ିଦେଲେ ସେ ଅସ୍ତ୍ରଟିକୁ, ଭଗବାନ ଠିଆ ହେଇଗଲେ। ଭଗବାନ ଜାଣନ୍ତି ଭଗବାନଙ୍କ ବକ୍ଷ ଦେଶରେ ଲାଗିଲା ଗୋଟେ ଫୁଲମାଳ ହେଇଗଲା, ଅର୍ଜୁନ ପୁରା ଚିଡ଼ିଗଲେ ଭଗବାନଙ୍କ ପାଖରେ, ବହୁତ ଚିଡ଼ିଗଲେ। ପ୍ରଭୁ ଆପଣ କାହିଁକି ନିୟମ ଭଙ୍ଗ କଲେ? କାହିଁକି ନିୟମ ଭଙ୍ଗ? ସିଏ ରଥି ରଥି ସହିତ ଯୁଦ୍ଧ କରିବ, ସିଏ ତ ଆପଣ ସହିତ ଯୁଦ୍ଧ କରେନି, ମୁଁ ସେ ଅସ୍ତ୍ର କାଟିଥାନ୍ତି। କହିଲେ ଅର୍ଜୁନ ସବୁବେଳେ ତୁମେ ବୁଦ୍ଧି ଖର୍ଚ୍ଚ କରନି। ଭଗବାନ ସେତେବେଳେ ତାଙ୍କୁ ଇତିହାସ କହିଛନ୍ତି, ସେ ଅସ୍ତ୍ରର ଇତିହାସ। ଆଜ୍ଞା ପିତାମା ଭୀଷ୍ମଙ୍କ ପାଖକୁ ଭଗବାନ କାହିଁ ଗଲେ? ସବୁବେଳେ ସବୁ କଥା କହିବେନି, ସବୁ ଚରିତ୍ରରେ ଏଇ ଚରିତ୍ର କଥା ସେଠି ମନେ ପଡ଼ୁଛି, ସେ ଚରିତ୍ର କଥା ଏଠି ମନେ ପଡ଼ୁଛି। ଏ ସମୟ କାଳ ପରିସ୍ଥିତି ଶ୍ରୋତା ନିଜର ସ୍ଥିତି ସାଧୁଗୁରୁଙ୍କ କୃପା ଭାଗବତର କୃପା, କାହିଁକି ଭଗବାନ ଗଲେ? ଭଗବାନ ଚିନ୍ତା କଲେ, ଆରେ ଇଏ ତ ଅର୍ଜୁନ ତ ଦାସ ଦାସ, ଆରେ ପିତାମ ଭୀଷ୍ମ ବି ସବୁବେଳେ ଅର୍ଜୁନ କଥା ଚିନ୍ତା କରୁଛନ୍ତି। କାରଣ ସ୍ତୁତି ବେଳେ କଣ କହିଛନ୍ତି, ବିଜୟ ରଥ କୁଟୁମ୍ବ ଆତତାତ୍ର, ବିଜୟ ସଖେ ଅର୍ଜୁନ ସଖେ, ଗୋଟିଏ ସ୍ତୁତି ପିତାମ ଭୀଷ୍ମଙ୍କର ନାହିଁ ଯାହାଙ୍କୁ ଅର୍ଜୁନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମିଶେଇକି ସ୍ତୁତି କରିଛି। ଭଗବାନ କହିଲେ, ଆରେ ଅର୍ଜୁନକୁ ଭଲ ପାଉଛି ନା, ଅର୍ଜୁନ ରଥକୁ କୁଟୁମ୍ବ କରିଦେଇଥିଲେ, ବିଜୟ ରଥ କୁଟୁମ୍ବ ଆତତାତ୍ର। ପିତାମ ଭୀଷ୍ମ ଜଣେ ସେ ଦେଖିଛନ୍ତି ଭଗବାନ କେଉଁଠି କେଉଁଠି ନିୟମକୁ ଭଙ୍ଗ କରିଛନ୍ତି ମହାଭାରତ ଯୁଦ୍ଧରେ, ଆଉ କେହି ଜାଣନ୍ତି ନା। କାହିଁକି ନା ସେ ଅତିରଥି ଯୁଦ୍ଧର ନିୟମକୁ ପ୍ରଥମେ ଯେତେବେଳେ 18 ଦିନ ମହାଭାରତ ଯୁଦ୍ଧ ହେଲା, ଆରମ୍ଭ କିଏ କରିଥିଲେ ନିୟମ, ନିୟମଟାକୁ କିଏ ତିଆରି କରିଥିଲେ? ତା ଭିତରେ ପ୍ରମୁଖ ଥିଲେ ପିତାମ ଭୀଷ୍ମ ଦ୍ରୋଣ। ଏଇ ନିୟମ ହବ, ସନ୍ଧ୍ୟା ଶଙ୍ଖ ବାଜିଲେ ଯୁଦ୍ଧ ଆରମ୍ଭ ହବ, ଶଙ୍ଖ ସନ୍ଧ୍ୟା ହେଇଗଲେ ଆଉ ଯୁଦ୍ଧ ହବନି, ସମସ୍ତେ ଏକା ସାଙ୍ଗରେ ଭୋଜନ କରିବେ, କେହି କାହା ପ୍ରତି ଈର୍ଷା କରିବେନି, କାରଣ ସିଏ ପରଶୁରାମ ସହିତ ଯୁଦ୍ଧ କରିକି ଆସିଥିଲେ, ସବୁ ନିୟମ ସେ ଜାଣନ୍ତି। ଆଉ ଭଗବାନ କେଉଁ କେଉଁ ଜାଗାରେ ନିୟମକୁ ଭାଙ୍ଗିଛନ୍ତି ତା କେବଳ ଜାଣନ୍ତି ପିତାମ ଭୀଷ୍ମ, ଆଉ କେହି ଜାଣନ୍ତି। କହିଲେ, ପ୍ରଭୁ ଆପଣ ବିଜୟର ରଥକୁ, ଅର୍ଜୁନ ନାମ ବିଜୟ, ଦଶ ନାମ ଭିତରେ ଗୋଟିଏ ନାମ ବିଜୟ, ସବୁବେଳେ ବିଜୟ ହୁଅନ୍ତି, ବିଜୟର ରଥକୁ ଆପଣ କୁଟୁମ୍ବ କରିଥିଲେ। ସିଦ୍ଧର୍ଶନ କଣ୍ଟିକାର ଲେଖିଲେ, ସତେ ଅନ୍ୟାୟ ସତ ଅନ୍ୟାୟ ଭୃତ୍ୟ ପାଳନ, ସହସ ଅନ୍ୟାୟ କରିକି ଆପଣ ଆପଣ ନିଜର ଭୃତ୍ୟକୁ ପାଳନ କରନ୍ତି। କୁଟୁମ୍ବ କାହିଁ କହିଲେ ନା, ଯେଭଳି ଗୋଟେ କୁଟୁମ୍ବୀ ଲୋକ ଗୁହାସକ୍ତ ହେଇକି ସହସ ପାପ କରିକି ତାର କୁଟୁମ୍ବକୁ ବସୁଛି, ଏ ମହାଭାରତ ଯୁଦ୍ଧରେ ଏ ବିଶ୍ୱ ବ୍ରହ୍ମାଣ୍ଡ ଆପଣଙ୍କର କୁଟୁମ୍ବ ନଥିଲା, ଦ୍ୱାରକାବାସୀ ଆପଣଙ୍କର କୁଟୁମ୍ବ ନଥିଲେ, ସଂସାରରେ କେହି ଆପଣ ବିଜୟ ରଥ କୁଟୁମ୍ବ, ଅର୍ଜୁନଙ୍କ ରଥ ଆପଣ କୁଟୁମ୍ବ ହେଇଯାଇଥିଲେ, ଶହ ଶହ ଅନ୍ୟାୟ କରି ଆପଣ ପୋଷିଥିଲେ, କାହିଁକି? ଭଗବାନଙ୍କର ଏଇ କଥା ଆମର ଆସିଛି, ପ୍ରହ୍ଲାଦଙ୍କ ଆଗରେ କହୁଛନ୍ତି, ପ୍ରଭୁ ଏ କାଳ ଯାହାକୁ ନଷ୍ଟ କରିଦେବ ସେଭଳି ଐଶ୍ୱର୍ଯ୍ୟ ବିଭବ ମୁଁ ସବୁ ଦେଖିସାରିଛି, ମୋର କୌଣସି ବସ୍ତୁ ଆବଶ୍ୟକ ନାହିଁ, ମୋ ପିତାଙ୍କ ପାଖରେ ମୁଁ ଦେଖିସାରିଛି, ମୁଁ ବିରକ୍ତ ହେଇ ସେ ବସ୍ତୁରେ। ଭଗବାନ କହିଲେ, ତୁମେ କଣ ଚାହୁଁଛ ପ୍ରହ୍ଲାଦ କୁହ, ଉପନୟତ ମାଧ୍ୟ ଭୃତ୍ୟ ପାର୍ଶ୍ୱ, ମୋତେ ଆପଣଙ୍କର ସେବକ ପାଖକୁ ନେଇଯାଆନ୍ତୁ, ସେବକର ଯେ ଭୃତ୍ୟ ପାର୍ଶ୍ୱ କହିଥାନ୍ତୁ, ମୋତେ ଆପଣଙ୍କ ପାଖକୁ ନେଇଯାଆନ୍ତୁ ନା। ଏଇ ରହିଲା ଗୌଡ଼ିୟ ବୈଷ୍ଣବର ସିକ୍ରେଟ, ଆଶ୍ରୟ କରିଆ ଭଜେ, କଣ ସେ ଅଛନ୍ତି, ତାତେ କୃଷ୍ଣ ନାହିଁ ତେଜେ, ଆଶ୍ରୟ କରିଆ ଭଜେ, ତାତେ କୃଷ୍ଣ ନାହିଁ ତେଜେ, ଆର ସବ ମରେ କାରଣ, ଆର ସବ ମରେ କାରଣ, ଏ କଥା ଆଶ୍ରୟ କରିଆ ଭଜେ ତାତେ କୃଷ୍ଣ ନାହିଁ ତେଜେ, ଭଜନ ସ୍ୱତନ୍ତ୍ର ଭଜନ, ଭଗବାନଙ୍କ ସେବା, କିଏ ହରିନାମ କରୁଛି କିଏ ଭଗବାନଙ୍କ ସେବା କରୁଛି ଭଲ, କିନ୍ତୁ ସେଥିରେ ସିଦ୍ଧି ହେଇପାରେ ବା ନ ହେଇପାରେ, ସିଦ୍ଧି ଭବତି ବା ନେତି ସଂଶୟ ଅଚ୍ୟୁତ ସେ ବିନାମ, ସଂଶୟ ଅଛି, ଡାଉଟ ଅଛି, କିନ୍ତୁ ଆଶ୍ରୟ କରିଆ ଭଜେ ତାତେ କୃଷ୍ଣ ନାହିଁ ତେଜେ, ଆର ସବ ମରେ ଅକାରଣ, ଆଉ ସମସ୍ତେ ମରିବେ, ଏ କଥା ଲେଖିଲେ। ଇଏ ବଡ ବିଜ୍ଞାନ, ଏଇ ଏଇ ଗୋଟିଏ ଭକ୍ତି ନ ହଉ ଜୀବନରେ, କିନ୍ତୁ ମିସକନସେପ୍ସନ ନ ଆସୁ, ଭକ୍ତ ଅପରାଧ ଲାଗିଗଲା, ଆଉ ଭଜନ ଅପରାଧ ଦୂର କରିବା ପାଇଁ କେତେ ସମୟ ଲାଗିବ, ଭକ୍ତି ହଉନି, ଭକ୍ତି ହବ, ଭକ୍ତ ଅପରାଧରେ ଲାଗିଗଲେ ଗଲା, ସବୁ ତ ଉଡ଼ିଯିବ, କିଛି ହବନି, ଗାଡି ଯେଉଁଠି ସେଉଠି ପେଟ୍ରୋଲ ପଡ଼ିଥିବ, ଷ୍ଟାର୍ଟ ହେଇଥିବ, ଗାଡି ଗୋଟେ ଉଠିବନି, କାଦୁଅ ଚକାରେ ଦେଖିଛନ୍ତି ନା ଆପଣ, ଫସି ଯାଇଥିବ କାଦୁଅରେ, ଫସିଗଲେ ଗାଡି ଯେତେ ଷ୍ଟାର୍ଟ କରିଥିବ ସେତେ ଭିତରକୁ ଯିବ, ଗୋଟେ ମିସ୍କନସେପ୍ସନ୍, ସ୍ୱତନ୍ତ୍ର ଭଜନ ନାହିଁ, ଗୌଡ଼ିଆ ବୈଷ୍ଣବ ଧାରାରେ କେବେ ଏହାକୁ ପ୍ରାଧାନ୍ୟ ଦିଆଯାଇନି ବା ଏହାକୁ ଆଶ୍ରୟ ଦିଆଯାଇନି, ପ୍ରହ୍ଲାଦଙ୍କର ବି ଶିକ୍ଷା ଭଗବାନଙ୍କ ଆଗରେ କହୁଛନ୍ତି, ଭଗବାନ ପୂର୍ବରୁ ଆମର ହେଇଥିଲା ଗୋସ୍ୱାମୀ ଚରିତ୍ରରେ କଥା ଉଦାହରଣ ଦିଆଯାଇଥିଲା, ଭଗବାନ କିଭଳି, ଭଗବାନ କେଉଁଠି ଥାନ୍ତି, ଭଗବାନଙ୍କର ସ୍ୱରୂପ କଣ, ଏ ଜୀବକୁ ପତା, ଜୀବକୁ ଜ୍ଞାନ ଆସିବନି, ଜୀବ ଭଗବାନଙ୍କର ସେବା କରିବାକୁ ହେଲେ ଗୋଟିଏ ଉପାୟରେ ଯିବାକୁ ପଡିବ, ଗୋଟିଏ ଉପାୟ, କେବଳ ଗୋଟିଏ ଉପାୟ, ଚୈତନ୍ୟ ଭାଗବତ କହୁଛନ୍ତି, ଭାଗବତ କହୁଛନ୍ତି, ଚୈତନ୍ୟ ଚରିତାମୃତ କହୁଛନ୍ତି, ଗୌଡ଼ିଆ ବୈଷ୍ଣବର ସମସ୍ତ ସିଦ୍ଧାନ୍ତ ଗୋଟିଏ କଥା କହୁଛନ୍ତି, କୃଷ୍ଣ ସେବା ହୋଇତେ ଓ ବୈଷ୍ଣବ ସେବା ବଡ, କୃଷ୍ଣ ସେବା ହୋଇତେ ଓ ବୈଷ୍ଣବ ସେବା ବଡ, ଭାଗବତ ଆଦି ସବ ଶାସ୍ତ୍ରେ କହିଲ ଦୃଢ଼, ଭାଗବତ ଆଦି ସବ ଶାସ୍ତ୍ରେ କହିଲ ଦୃଢ଼, କେଉଁଠି ଭାଗବତରେ କୁହାଗଲା, କିଏ କହିଛନ୍ତି, କିଏ କହିବେ, ଇଏ ବାବାଜୀ ମାନେ ବଡ ହେବା ନାହିଁ, ଭଗବାନ ଠୁ ବଡ ପଦବୀ ନେଇଯାଉଛି, ନାଇଁ ଆମେ ନଉନୁ ଆଜ୍ଞା, କହିବା ଲୋକ କିଏ, ଭଗବାନ ଶ୍ରୀକୃଷ୍ଣ ଉଦ୍ଧବ କହୁଛନ୍ତି, ଲାଷ୍ଟ ଇନ୍ଷ୍ଟ୍ରକ୍ସନ୍ ଭାଗବତର ଶେଷ ସିଦ୍ଧାନ୍ତରେ ଯିବା ପୂର୍ବରୁ ବୈକୁଣ୍ଠକୁ ଭଗବାନ କହିକି ଯାଉଛନ୍ତି, ମଦ ଭକ୍ତ ପୂଜାଭ୍ୟାଧି ଗୋ ସର୍ବଭୂତି ସୁମନ୍ମତି ଆଦର ପରିଚର୍ଯ୍ୟା, ଆଦର ପରିଚର୍ଯ୍ୟା ସବୁ ମୋତେ ଯେଭଳି କରାଯାଉଛି ସେଭଳି ମୋ ଭକ୍ତ କରିବ, ଆଉ ମୋ ଭକ୍ତର ସେବା ମଦ ଭକ୍ତ ପୂଜା ଅଭ୍ୟାଧିକ, କାହିଁକି କାହିଁକି ଭକ୍ତର ପୂଜା ସର୍ବଭୂତି ସୁମନ୍ମତି, ସେଭଳି ଭକ୍ତ ସବୁଆଡେ ମନ୍ମତି, ସର୍ବ ସବୁ ଜୀବର ମତେ ଦେଖୁଛିବା, ସବୁ ଜୀବର ମତେ ଯେହେତୁ ଦେଖୁଛି ସେ ମତେ କିଣି ନେଇଯାଇଛି, ଆଉ ଭଗବାନଙ୍କର ଡ୍ୟୁଟି କିଛି ନାହିଁ, ଭଗବାନ ଦୌଡ଼ୁଛନ୍ତି ଭକ୍ତ ପାଖକୁ, ଆଉ ସେଇ ଏକାଦଶ ସ୍କନ୍ଦ ଭାଗବତ ଭଗବାନ ନିଜକୁ କହୁଛନ୍ତି, ଏ ଶ୍ଳୋକ ଟିକେ ଶୁଣିଲେ ମତେ ଜୀବନ ଲାଗେ, ଆମ ଜୀବନରେ ଏଇଟା ଗୋଟେ ଲାଭ ହେଇଛି, ଆମ ଜୀବନରେ କିଛି ଗୋଟେ ଲାଭ ଯଦି ହେଇଛି, ମୋ ଜୀବନରେ ମୋର ତ ଭଲ କ୍ରୁର ସ୍ୱଭାବ, କିନ୍ତୁ ଗୋଟିଏ ଲାଭ ମନେ କରେ, ଶାସ୍ତ୍ରରେ ଯାହା ପଢ଼ୁ ବର୍ତ୍ତମାନ ମୁଁ ଜାଣୁଛି, ଗୁରୁଦେବ ଥିଲା ଜାଣିପାରୁନଥିଲୁ, କିନ୍ତୁ ଜଣେ ମୂର୍ତ୍ତିମନ୍ତ ଶୁଦ୍ଧ ଭକ୍ତ ମୁଁ ଦେଖିଛୁ, ଆଉ ଯିଏ ବୈଷ୍ଣବ ସିଦ୍ଧାନ୍ତକୁ ଶାସ୍ତ୍ର ହିସାବରେ ଚକ୍ଷୁ ଖୋଲି କହିଦେଇଯାଇଛନ୍ତି, ଆଉ ତାଙ୍କର ଗୁରୁଙ୍କୁ ସେହି ସ୍ୱରୂପରେ ଦେଖିଛନ୍ତି ପ୍ରଭୁପାଦ, କେବଳ ଗୁରୁଦେବ ସେ ଭକ୍ତ କଥା କୁହନ୍ତି, ଆମେ କିଛି ବୁଝିପାରୁ, ବର୍ତ୍ତମାନ ସମସ୍ତ ଶାସ୍ତ୍ର ସିଦ୍ଧାନ୍ତ ଦେଖିଲୁ, ଆରେ ସେ ଗୋଟିଏ କଥା ଆଉ କିଛି ନାହିଁ, ଶାସ୍ତ୍ର ଆଉ କିଛି ନାହିଁ, ସେ ଦାସର ଦାସ ହବାକୁ ପଡିବ, ଆଜି ମୁଁ ଶୁଣୁଥିଲି ଗୁରୁଦେବଙ୍କ ତୀରଭାବତିଥିରେ ପ୍ରଭୁପାଦଙ୍କ ଗୁରୁଦେବ ପ୍ରଭୁପାଦଙ୍କ ତୀରଭାବତିଥିରେ କହୁଛନ୍ତି, ଆମେ ବୈଷ୍ଣବ ଦାସ ହବାକୁ ପଡିବ, ଭଗବାନଙ୍କର ଦାସ ହବାକୁ ହେଲେ ଆଗେ ଜଣେ ବୈଷ୍ଣବଙ୍କର ଦାସ ହବାକୁ ପଡିବ, ଯିଏ ଗୁରୁଦେବ ସେଠି ଗୋଟେ ସ୍ପେସିଫିକ ୱାର୍ଡ କହୁଛନ୍ତି, ଯାହାଙ୍କର ମତି ଭଗବାନଙ୍କ ଚରଣରେ ସ୍ଥିର, ଯିଏ ସ୍ଥିର ରହିଛନ୍ତି ତାଙ୍କର ଦାସ ହବାକୁ ପଡିବ, ନହେଲେ କଦାପି ଜଣେ କେହି ଭଗବାନଙ୍କର ଦାସ ହେଇପାରିବେ, କଦାପି ପ୍ରଭୁପାଦ ତାଙ୍କ ଇଂଲିଶରେ ଲେଖୁଛନ୍ତି, ଛାଡ଼ିଆ ବୈଷ୍ଣବ ସେବା ନିସ୍ତାର ପାଇଛି କିବା, ପ୍ରଭୁପାଦ ଗୋଟିଏ ୱାର୍ଡ ଗୋଟିଏ ଲାଇନ୍ରେ ଲେଖିଛନ୍ତି, ଟୁ ସେଭ୍ ୱାନ୍ ସେଲ୍ଫ ୱାନ୍ ମଷ୍ଟ ଟେକ୍ ସେଲ୍ଟର ଅଫ୍ ଏ ପିଓର ଡିଭୋଟି, ଜଣେ ଜଣେ ନିଜକୁ ବଞ୍ଚିବାକୁ ହେଲେ, ଜଣକୁ ସୁରକ୍ଷିତ ସ୍ଥିତି କରିବାକୁ ହେଲେ ଜଣେ ଶୁଦ୍ଧ ଭକ୍ତଙ୍କର ଆଶ୍ରୟ ରହିଯିବା ଦରକାର, ସେଲ୍ଟର ରହିଯିବା ଦରକାର, ଭାଗବତର ଏଇ ଶ୍ଳୋକଟି ମୁଁ ବାହାର ଲୋକଙ୍କ ଆଗରେ କୁହେ, ଆଜ୍ଞା ମୁଁ ଆମେ ବୈଷ୍ଣବ ମୁଁ ବଡ଼ ନୁହେଁ, ମୁଁ ସେଭଳି ସାଧୁ ନୁହେଁ, ବାହାର ଲୋକଙ୍କୁ କୁହେ, ଆଜ୍ଞା ସାଧୁମାନେ ଏଇଭଳି ଭଗବାନ ତାଙ୍କର ଚରଣ ରଜ ନେବା ପାଇଁ ବୁଲୁଛନ୍ତି, ଆଜି ପର୍ଯ୍ୟନ୍ତ ଭଗବାନ ଦୌଡ଼ୁଛନ୍ତି, ମୋତେ ସେଭଳି ଭକ୍ତର ଚରଣ ରଜ କେଉଁଠି ମିଳିବ, ଭଗବାନ ଉଦ୍ଧବ କହୁଛନ୍ତି
নিরপেক্ষ মুনি শান্ত নির্বীরম সমদর্শনম অনুব্রজামি অহম নিত্য
দেখলে টিকা সিদ্ধ টিকা দেখুন বিশ্বনাথ ঠাকুর টিকা দেখুন বীরাঘাচার্য টিকা দেখুন সুখদেব সিদ্ধান্ত প্রদীপ দেখুন দেখুন সমস্ত টিকা কন লেখুছ ভগবান কৌন মুবে অপবিত্র মনে করে নিজক পবিত্র হওয়া ব্রহ্মাণ্ড পবিত্র করা সমস্ত জীবক পবিত্র করা মোট গোটি কাম মু কন করছি মু ভক্ত পছে পছে বুলুছি কাহি বুলুছেন আপনার পুয়েত অঙ্ঘ্রিরেণু হি মো ভক্তর চরণ ধূলি কোটি পড়ুছি মু নেকি লিপিবি ভগবান কর ডিউটি নিত্যম ই ভাগবত বাণী। আচ্ছা সে সাধু কিয়ে আম ভলি কি মো ভলি না আপনার ভলি নিরপেক্ষ মুনি শান্ত নির্বেরম সমদর্শন এতিক রহিলা বিশেষণ এইভাবে সাধুঙ্কর অনুব্রজামি সে যেওয়াড়ে যেওয়াড়ে যাতে মু তাঙ্ক পছে পছে ধাউছি আজ্ঞা আপনার দিনে ধাঁতি না না অহং নিত্যম ডেলি ডিউটি কাহিকি যাতে তাঙ্ক চরণ রজকু নেকি মু শুদ্ধ হবে ভগবান ভাই কাম করছেন যদি এইবার কহিলে কৃষ্ণ সেবা হইতে বৈষ্ণব সেবা বড় কাহিকি আজ্ঞা আজ বৈষ্ণব সমাজ রে ত্যাগী হোক গৃহী হোক মুন্ড পিটলে কোন ভক্তি হয়ে না কোন যে পর্যন্ত তুমি গুরুঙ্কর সেবার দৃঢ় না সেপটে হবে আমার গুরুদেবকে তুমি কন্ডিশনাল ত্যাগী সমাজর আজ পতন হয়ে যাচ্ছে কাহিকি সমর্পিত ভাব নাই কন্ডিশনাল সেবা মু এতি করিবি আউ করি পারিবি নি গুরুঙ্কর সন্ত সেবা মানে সেবা ঋষিকেণ ঋষিকেশ সেবান ভক্তি উচ্যতে তুমি কন্ডিশন করছ তুমি কন্ডিশন তুমি ভগবান সেভাবে কন্ডিশন হিসাবে গুরু সেভাবে কন্ডিশন হিসাবে তোমার প্রোটেকশন দেবে আজ গৃহী ভোগী হয়ে যাচ্ছে কাহিকি তার বি গুরু সেবা নাই ত্যাগী যে কেবল গুরু সেবা করি গৃহ আশ্রমের রহিব আশ্রমের রহিব গৃহী কোন আমার গুরুদেব সেই প্রবচন গৃহী কোন কেবল তার ছুয়া পিলা সংসার নাই সে কোন সংসার করিব না কোন তাকে মঝে মধ্যে আসিয়া পড়ব তাকে গুরু গুরু গ্রহর সেবা করিয়া পড়ব এসব ব্যবস্থা আছে গুরুঙ্কর সেবা বৈষ্ণব সেবা এই ভাবনা ন আসলে ভৃত্যার ভৃত্য নহেলে কদাপি আমি ভক্তি রাজ্যের অগ্রগতি করিপারিবা কদাপি অগ্রগতি ইম্পসিবল ফ্যাক্ট ইট ইজ ইম্পসিবল ফ্যাক্ট টু প্রোগ্রেস ইন ডিভোশনাল লাইফ ইম্পসিবল ফ্যাক্ট নিশ্চিত ভাবে আমাকে জন বৈষ্ণব দাস হওয়া পড়ে কি পড়ি দাস পরবর্তী প্রভাত কেছেন প্রহ্লাদ মহারাজ রিজেক্টেড অল দি অপুলেন্টস ভগবান কা আগরে সব তুচ্ছ করি তুকার বলে প্রভু মোর এটা দরকার নেই মোর এটা দরকার নেই রিজেক্ট করছো এন্ড সিম্পলি ওয়ান্ট টু এনগেজ অ্যাজ অ্যান অ্যাপ্রেন্টিস আন্ডার দি গাইডেন্স অফ এ পিওর ডিভোটিস দেখুছিলি ইংলিশ রে কোন ওয়াটার কোন সাবস্টিটিউট ওয়ার্ড ডিকশনারি দেখুছিলি মানে মু জনে শুদ্ধ ভক্তঙ্ক আনুগত্যরে এক দক্ষ সেবক হেবি বাস ভগবান সেবার দক্ষতা দেখা আমার আবশ্যক নাই গুরু সেবার দক্ষতা দেখাও তুমি প্রোটেক্টেড হয়ে যাব
এতক বৈষ্ণব সেবা পরম উপায় এতক বৈষ্ণব সেবা পরম উপায় ভক্ত সেবা হইতে সে ভক্ত সেবা হইতে সবাই কৃষ্ণ পায় ভক্ত সেবা হইতে সবাই কৃষ্ণ পায়
এটা হচ্ছে পরম উপায় পরম উপায় আল্টিমেট ওয়ে আল্টিমেট ডেস্টিন গোটে ডিভোটির ভক্ত সেবা হইতে সবাই কৃষ্ণ পায় କୃଷ୍ଣଙ୍କୁ ପାଇବା ପାଇଁ ଇଚ୍ଛା ଅଛି ତ ଭକ୍ତ ସେବା କର କେମିତି ଭକ୍ତ କିଭଳି ସେ ତୁଳସୀଦାସ ଲେଖିଲେ ନା ଭକ୍ତ ହଉଛି ଭଗବାନଙ୍କୁ ଗର୍ଭରେ ରଖିଛି ସେ ଗର୍ଭିଣୀ ଏଇଟା ଭକ୍ତ ଭକ୍ତ ଆମର ଚରିତ୍ର ଏଥିରେ ପଡିଥିଲା ଗର୍ଭିଣୀ ନାରୀ ଯଦି କେହି ଜଣେ ଗର୍ଭ ଭିତରେ ଥିବା ଗୋଟେ ଶିଶୁର ସେବା କରିବା ପାଇଁ ଚାହେଁ ତା କ'ଣ କରିବାକୁ ପଡିବ ସେ ଶିଶୁର ସେବା କରିପାରିବ ଗର୍ଭ ଭିତରେ ଗୋଟେ ଶିଶୁ ଅଛି ଜଣେ ଲୋକ ଚାହିଁବ ମୁଁ ସେ ଶିଶୁଟାକୁ ସେବା କରିବି ସେ କାହାର ସେବା କରିବ ମାର ମାକୁ ଖାଇବାକୁ ଦେବ ମାର ସେବା କରିବ ସନ୍ତା ହଉଛି ସେୟା ସଂସାରୀ ଲୋକ କର୍ମଦଶାରେ କାମରେ ଗୋଟେ ଗର୍ଭଧାରଣ କରୁଛି ତାକୁ ପୀଡା ଦେଉଛି ସନ୍ତ ପ୍ରେମରେ ଭଗବାନ ଆଜି ଗର୍ଭ ହେଇଛି ୟାର ଗର୍ଭଟା ଦୁଷ୍ଟ ହଉଛି କିନ୍ତୁ ସନ୍ଥର ଦୁଷ୍ଟ ହବ ମାର ପୀଡା ହଉଛି ତାର ଆନନ୍ଦ ଆନନ୍ଦ ଗର୍ଭ ଯେତେ ବୃଦ୍ଧି ହବ ଯେତେ ମାସ ବୃଦ୍ଧି ହବ ମାର ସେତେ ପୀଡା ବୃଦ୍ଧି ହବ ସନ୍ଥର ଆନନ୍ଦ ଦଶ ମାସ ପରେ ଗର୍ଭକୁ କାଳ ବାହାର କରିଦବ ସନ୍ଥ ଏଭଳି ସେ ବାହାର କରିବନି ମୟି ନିବଦ୍ଧ ହୃଦୟା ସାଧୁ ବି ସମଦର୍ଶିନା ବସ୍ୟେ କୁର୍ବନ୍ତି ମାଂ ଭକ୍ତା ସସ୍ତ୍ରିୟଂ ସତ୍ପତି ଯଥା ବାନ୍ଧିକି ରଖିବ ନଛାଲ ପାଇଁ ଡୋର ନ ଖୋଲା ଚାବି ପକେଇ ରଖା ହେଇଛି ସେ ଲକ୍ ନମ୍ବର ସିକ୍ରେଟ ନମ୍ବର କୃଷ୍ଣଙ୍କୁ ଜଣା ନାହିଁ କୃଷ୍ଣ ଖୋଲି ପାରିବେ ନିବଦ୍ଧ ହୃଦୟ ନିବଦ୍ଧ କହିଲେ ବା କେମିତି କହିବେ ସନ୍ଥକୁ ଆପଣ ସୁନ୍ଦରୀ କାହିଁ କହିଲେ ସନ୍ଥ ସୁନ୍ଦରୀ ଭକ୍ତି ଗୁଣରେ ଭକ୍ତି ମହାରାଣୀଙ୍କ କୃପାରେ ଆଜି ମୁଣ୍ଡିତ ହେଇଯାଇଛି ସୁନ୍ଦରୀ ନାରୀ ଜଗତର ପତି ତାଙ୍କୁ ଆଜି ବରଣ କରିଛି ଭିତରେ ରଖିଦେଇଛନ୍ତି ବଦ୍ଧ ହୃଦୟ ନିବଦ୍ଧ ସେ ବାହାର ଆଉ ସନ୍ଥ ହୃଦୟ ଭିତରେ ଯଦି ଭଗବାନ ଅଛନ୍ତି ତାହେଲେ ତୁମେ ଯଦି ଭଗବାନଙ୍କୁ ସେବା କରିବା ପାଇଁ ଚାହିଁବ କାହାକୁ ସେବା କରିବ ଏ ଗର୍ଭସ୍ଥ ଶିଶୁକୁ ସେବା କରିବା ହେଲେ ମାକୁ ସେବା କରିବାକୁ ପଡିବ ସେଭଳି ସନ୍ଥ ହୃଦୟରେ ଯୋଉ ପ୍ରଭୁ ଅଛନ୍ତି ସାଧୁ ହୃଦୟମୟମ ସାଧୁ ହୃଦୟ ତୁ ଅହମ୍ ଇଏ କୋଉ ସେଣ୍ଟିମେଣ୍ଟାଲ କଥା ନୁହେଁ କେହିକୁ ଡିଫିଟ୍ କରିପାରିବେନି କେହିକୁ ଡିଫିଟ୍ କରିପାରିବେନି ଏଇଟା ମାନିବା ପାଇଁ ସମସ୍ତେ ବାଧ୍ୟ ଆମେ ନ କରିପାରୁ କିନ୍ତୁ ଫିଲୋସଫି ଦର୍ଶନ ଆମ ଜୀବନର ଦର୍ଶନ ଆମେ ଅକ୍ଷମତାରେ ଦୁର୍ବଳତାରେ ମଥା ନଇଙ୍ଗି ବାହାରିକି ପଳେଇ ଯାଇପାରୁ କିନ୍ତୁ ଜୀବନରେ କେବେ ଅହଙ୍କାର ଆସିବନି ଆମେ ପରାସ୍ତ ହେଇଗଲୁ ବୋଲି ସ୍ୱୀକାର କରିନବୁ କିନ୍ତୁ ସଂସାରରେ ବିଜୟର ବାନା ଉଡେଇବୁନୁ ଆମେ ଆମେ ଭକ୍ତର ସେବା କରୁଛୁ ବୋଲି ଭଗବାନଙ୍କର ସେବା କରୁଛୁ ବୋଲି କର୍ମୀ ଜ୍ଞାନୀ ତଥାକଥିତ ସକାମୀ ଭକ୍ତମାନେ ବିଜୟର ବାନା ଉଡାନ୍ତି ଆମେ ଭଗବାନଙ୍କର ଭକ୍ତ କିନ୍ତୁ ଭକ୍ତ ସେବା ନ କରିପାରି ନିଜର ଦୁର୍ବଳତା ନିଜ ଅକ୍ଷମତାରେ ଗୋଟିଏ ଜାଗାରେ କପଡ଼ା ଟାଣି ଦେଇ ଆଖିରୁ ଧାରଧାର ଲୋ ବହିକି ସେ କହିବ ପ୍ରଭୁ ମୁଁ ଅଯୋଗ୍ୟ ଲୋକ ଆଜି ଗୁରୁ ବୈଷ୍ଣବ ସେବାରୁ ମୁଁ ବଞ୍ଚିତ ହୋଇ ମୋ ଜୀବନକୁ ମୁଁ କାଟୁଛି ସେ କୃତକୃତ୍ୟ ହବନି ସେ ଭଗବାନଙ୍କର ସେବକ ବୋଲି ବାନ ଉଡ଼ିବନି ଇଏ ହେଲା ବୈଷ୍ଣବ ତତ୍ତ୍ୱ ସେଥିପାଇଁ ପ୍ରହ୍ଲାଦ କହୁଛନ୍ତି ନା ପ୍ରଭୁ ମୋର କିଛି ଆବଶ୍ୟକ ନାହିଁ ମୁଁ ବୈଷ୍ଣବଙ୍କର ନୃତ୍ୟ ହେବି ଆଜି ଆଜି ତ ପ୍ରଭୁପାଦଙ୍କର ତିରହବ ତିଥି ପ୍ରଭୁପାଦ ତାଦେର ଚରଣ ସେବି ଭକ୍ତ ସନେବାସ ଆଜି ପଢୁଥିଲି ଦୁଇ ଘଣ୍ଟା ଆଜି ପ୍ରଭୁପାଦଙ୍କର ଡିପ୍ରେଚର ପ୍ରଭୁପାଦ କେମିତି ବମ୍ବେ ମନ୍ଦିରରୁ ପ୍ରଭୁପାଦ କନଷ୍ଟ୍ରକ୍ସନ ଚାଲିଛି ଭାରି ସମସ୍ତେ ବ୍ୟସ୍ତ ପ୍ରଭୁପାଦ ମନ୍ଦିରଟାକୁ ଟିକେ ଇନାଗୁରେସନ କରନ୍ତୁ ଗିରିରାଜ ମହାରାଜଙ୍କୁ ଡାକୁଛନ୍ତି କେତେ ଦିନ ଲାଗିବ ନା ଜାନୁଆରୀ ହେଇଯିବ ଜାନୁଆରୀ ଫାର୍ଷ୍ଟ ପ୍ରଭୁପାଦ ମୋତେ ଟିକେ ପିସ୍ ଲାଗୁ ସବୁବେଳେ କନଷ୍ଟ୍ରକ୍ସନ ଡୋଟ୍ ଆଗ ମୋତେ ଟିକେ ବୃନ୍ଦାବନ ମୁଁ ଯିବା ପାଇଁ ବୃନ୍ଦାବନ ଯିବା ପାଇଁ ଚାହୁଁଛି ଭକ୍ତମାନଙ୍କ ଭିତରେ ବହୁତ ଚାଲିଛି ତମଳ କୃଷ୍ଣ ମହାରାଜ ସବୁ ଅଛନ୍ତି ବହୁତ କିଛି ଡିସ୍କସନ ଚାଲିଛି କି କିଛି ନବା କି କିଛି ନବାନି ଗଲେ ପ୍ରଭୁପାଦ ଆଉ ଆସିବେନି ଲାଷ୍ଟରେ ପ୍ରଭୁପାଦ କହିଲେ ମୋତେ ନେଇ ଚାଲ ପ୍ରଭୁପାଦ ଆସିଛନ୍ତି ପ୍ରଭୁପାଦ ଯାଇ ଯେତେବେଳେ ତାଙ୍କ ରୁମ୍ରେ ଆଜି ଯୋଉ ରୁମ୍ ଅଛି ବିଦ୍ୟମାନ ପ୍ରଭୁପାଦ ସେଠି ଶୋଇଛନ୍ତି ପ୍ରଭୁପାଦ କହିଲେ ମୋ ଘରକୁ ମୁଁ ଆସିଲି କହିଲେ ଏବେ ମୋ ଶରୀରର ଦାୟିତ୍ୱ କୃଷ୍ଣ ବଳରାମ ନେବେ ଏ କହିକି ଦୀର୍ଘ ନିଶ୍ୱାସ ଛାଡ଼ିକି ରହିଗଲେ କିଶୋର ଆନନ୍ଦ ବୃନ୍ଦାବନକୁ ଆସି ପ୍ରଭୁପାଦଙ୍କୁ ତମଳ କିଶୋର ମାଡ଼ ମୁଁ ଡକ୍ଟରକୁ ଡାକିବି ପ୍ରଭୁପାଦ କହିଲେ ନା ଆଉ ଡକ୍ଟର ନାହିଁ ଆଉ ମେଡିସିନ ନାହିଁ ଲାଷ୍ଟ ମୋମେଣ୍ଟରେ ଭାଗବତରେ ଶ୍ଳୋକକୁ ଗାଉଛନ୍ତି ନିବୃତ୍ତ ତସ୍ୟ ଉପଗୀୟମାନ କେବଳ ତୁମେ କୀର୍ତ୍ତନ କର ଆଉ ମୋତେ ଚରଣାମୃତ ଦିଅ ଆଉ ପ୍ରଭୁପାଦ ସବୁବେଳେ ଗୋଟିଏ କଥା କହୁଥିଲେ ବହୁ ବଡ଼ ହିଷ୍ଟ୍ରି ମୁଁ ପଢ଼ୁଥିଲି କେତେ ସୁନ୍ଦର ପ୍ରଭୁପାଦଙ୍କ ଶିଷ୍ୟମାନେ ସବୁ ବ୍ୟାକୁଳ ହେଉଛନ୍ତି ଜୀବିସୀ ମାନେ 23 ଜଣ ଜୀବି ସବୁ ଆସିକି ପହଞ୍ଚନ୍ତି ସେତେବେଳେ କୀର୍ତ୍ତନାନନ୍ଦ ସ୍ୱାମୀ ଉପହାର ଧରି ପ୍ରଭୁପାଦ ପାଇଁ ଆସିଛନ୍ତି ହୀରା ଗୋଟେ ସ୍ୱର୍ଣ୍ଣ ମୁଦିକା ଆଉ ସବୁ ସୁନାର ଚେନ୍ ପ୍ରଭୁପାଦ କହିଲେ ଏଟା କିଏ ଆଣିଛି ନା କୀର୍ତ୍ତନାନନ୍ଦ ପ୍ରଭୁପାଦ କହିଲେ ତାହେଲେ ବିବାହ ବ୍ୟବସ୍ଥା କର ପ୍ରଭୁପାଦ କହୁଛନ୍ତି ଏସବୁ କଣ ବିବାହ ହେବି ନା କଣ କୀର୍ତ୍ତନାନନ୍ଦ ଆଗେ ପଠେଇଛନ୍ତି କୀର୍ତ୍ତନ ସ୍ୱାମୀ ଆଗେ ପଠେଇଛନ୍ତି ତାପରେ ପ୍ରଭୁପାଦ ଡାକିଲେ କୀର୍ତ୍ତନାନନ୍ଦ ମହାରାଜ ଆସିଲେ କୀର୍ତ୍ତନାନନ୍ଦଙ୍କୁ କୁଣ୍ଢେଇ ପକେଇଲେ କହିଲେ ମୁଁ ଗୋଟେ ସ୍ୱପ୍ନ ଦେଖୁଥିଲି ବିଦେଶରେ ବୃନ୍ଦାବନ କରିବା ପାଇଁ ଯାହା ତୁମେ ସଫଳ କରିଛ କିନ୍ତୁ କୀର୍ତ୍ତନାନନ୍ଦ ମୋତେ ଯେଉଁ ଉପହାର ଗୁଡ଼ିକ ଦେଇଛ ଏଇଟା ଫେରେଇ ନେଇଯାଅ ମୁଁ ଚାହୁଁଛି ଏଇସବୁ ଜିନିଷ ଯାଇ ନୂଆ ନିଉ ବୃନ୍ଦାବନର କାମରେ ଲାଗୁ ସେତେବେଳେ ହରିକେଶ ମହାରାଜ ଆଇଲେ ପ୍ରଭୁପାଦଙ୍କର ବିଦେଶୀମାନଙ୍କ ପ୍ରତି କୃପା ମୁଁ ଆଜି ପଢ଼ୁଥିଲି କଣ ଆପଣ ତାଙ୍କୁ କହିବେ ହରିକେଶ ମହାରାଜ ପର୍ସନାଲ ଆସିଷ୍ଟାଣ୍ଟ ଥିଲେ ପ୍ରଭୁପାଦ କହିଲେ ତୁ ଯା ଯା ପର୍ତ୍ତୁଗୀଜକି ଯା ଅଲଗା ଆଡ଼େ ଯା ପ୍ରଚାର କର ସେ ସବୁ ନୂଆ ବହି ପ୍ରିଣ୍ଟିଂ କରିକି ଆଣିଛନ୍ତି ପ୍ରଭୁପାଦ ବହିଟାକୁ ଦେଖିକି ବହୁ ବହି କାଣୁଛନ୍ତି ଆରେ ତୁ ଏତେ ଭାଷାରେ ଟ୍ରାନ୍ସଲେଟ୍ କରୁଛୁ ପ୍ରଭୁପାଦ ସେ ବହିଟାକୁ ଧରି କୀର୍ତ୍ତନାନନ୍ଦ ମହାରାଜ କାନ୍ଦି କାନ୍ଦି କୀର୍ତ୍ତନାନନ୍ଦ ମହାରାଜଙ୍କ ମୁଣ୍ଡରେ ହରିକେଶ ମହାରାଜଙ୍କ ମୁଣ୍ଡରେ ପିଟି ଦଉଛୁ ବୋଲେ ବୁଝିପାରିଲୁ ତ ଯୋଉଦିନ ତତେ ମୁଁ କହିଲି ତୁମ ସେବାରୁ ପଳା ତୁ କାନ୍ଦୁଥିଲୁ କିନ୍ତୁ ଆଜି ବୁଝିପାରିଲୁ ଆଜି ଗୁରୁ ସେବାର ମୂଲ୍ୟ ବୁଝିପାରିଲୁ କୀର୍ତ୍ତନାନନ୍ଦ ଆଖରୁ ଧାର ଧାର ଲୁହ ବୋଇଲା କାରଣ କୀର୍ତ୍ତନାନନ୍ଦ ହରିକେଶ ମହାରାଜ ଚାହୁଁନଥିଲେ ସେବା ଛାଡ଼ିକି ଯିବା ପାଇଁ କିନ୍ତୁ ପ୍ରଭୁପାଦ କହିଲେ ନା ତୁମେ ଯାଅ ଆଜି ଏତେ ଭାଷାରେ ମୋର ବହି ପ୍ରଚାର ହେଉଛି ବହୁତ ସୁନ୍ଦର ସବୁ ବୈଷ୍ଣବମାନେ ଆସିଛନ୍ତି ଆମର ନାରାୟଣ ମହାରାଜ ଅକିଞ୍ଚନ କୃଷ୍ଣଦାସ ବାବାଜୀ ମହାରାଜ ବହୁତ ମହାରାଜ ମାନେ ଆସିଛନ୍ତି ପ୍ରଭୁପାଦ ସେଇଠି ସେଇ ଜିନିଷ କହିଛନ୍ତି ତାଦେର ଚରଣ ସେବି ଭକ୍ତ ସନେବାସ ମୁଁ କେବଳ ଏତିକି ଚେଷ୍ଟା କରିଛି ଚୈତନ୍ୟ ମହାପ୍ରଭୁଙ୍କର ବାଣୀକୁ ପ୍ରଚାର କରିବା ପାଇଁ ସେଇ ସମୟରେ ପ୍ରଭୁପାଦ କହୁଛନ୍ତି ପୃଥିବୀତେ ଆଛେ ଏତେ ନଗର ଆଦି ଗ୍ରାମ ମୋ ଗୁରୁଦେବ କହିଥିଲେ ଆଉ ମୁଁ ସେତିକି ପ୍ରଚେଷ୍ଟା କରିଛି ମୋର ଅପରାଧ ହେଇଯାଇଛି ପ୍ରଚାର କଲାବେଳେ ମୁଁ କାହାକୁ ପ୍ରଭୁପାଦ ବାରମ୍ବାର କଥା କହୁଛନ୍ତି ମୋତେ ଟିକେ କ୍ଷମା କର ସମସ୍ତେ କହୁଛନ୍ତି ସ୍ୱାମୀ ମହାରାଜ ଏଟା କାହିଁକି କହୁଛନ୍ତି ଆପଣ ପୁରୀ ମହାରାଜ ବି ଯାଇଥିଲେ ସମସ୍ତେ ଯାଇଥିଲେ ପୁରୀ ମହାରାଜ ବାରମ୍ବାର କହୁଛନ୍ତି ନାଇଁ ଆପଣଙ୍କର କୌଣସି ଅପରାଧ ନାହିଁ ଆପଣ କୀର୍ତ୍ତି ନିଷ୍କଳଙ୍କ ଚନ୍ଦ୍ର ଭଳି ଆଜି କୀର୍ତ୍ତି ସ୍ଥାପନ କରିଦେଇଗଲେ ଗୌଡ଼ୀୟ ବୈଷ୍ଣବ ସମାଜରେ କାହିଁକି ସଫଳତା କଲେ ପ୍ରଭୁପାଦଙ୍କର ଏଇ ଗୋଟିଏ ବିଶ୍ୱାସ ତାଦେର ଚରଣ ସେବି କେତେ ଥର ଲେଖା ହେଇଛି ଭାଗବତରେ ଚୈତନ୍ୟ ଚରିତାମୃତରେ ଲେକ୍ଚରରେ ଆପଣ ଖାଲି ଟିକେ ଫୁଲିଓ ମାରିଦେଇକି ଲେଖିଦେବେ ତାଦେର ଚରଣ ସେବି କ୍ୟୁରିରେ କହିଦେବ 4000-5000 ଥର ପ୍ରଭୁପାଦ ଏଇଟା କହିଛନ୍ତି ତାଙ୍କ ଜୀବନ ଦାସାନୁ ଦାସ ଆଜି ମୁଁ ମୋର ଇଚ୍ଛା ହେଲା ଦେଖିବା ପ୍ରଭୁପାଦ କଣ କହିଛନ୍ତି ଆମେ ତ ଏତେ ଖେଳୁଛୁ ପ୍ରଭୁପାଦ କଣ କହିଛନ୍ତି ଗୋଟିଏ ଘଣ୍ଟା ମୁଁ ଖୋଜିଲି ପ୍ରଭୁପାଦ କଣ କହିଛନ୍ତି 4000 ଅଧିକା ବାହାରୁଛି ପ୍ରଭୁପାଦ ଚୈତନ୍ୟ ଚରିତ୍ରମୃତରେ ଗୋଟେ ଉଦାହରଣ ଦେଇଛନ୍ତି ଦେଖ ମହାପ୍ରଭୁ ବଲ୍ଲଭାଚାର୍ଯ୍ୟଙ୍କୁ କାହିଁକି ବାରମ୍ବାର ସ୍ୱୀକାର କରୁନାହାନ୍ତି ରିଜେକ୍ଟ କରିଦେଉଛନ୍ତି ବଲ୍ଲଭାଚାର୍ଯ୍ୟ ବହୁ ପଣ୍ଡିତ ବିଦ୍ୱାନ ସ୍ୱତନ୍ତ୍ର ଭାଷ୍ୟ ରଚନା କରିଛନ୍ତି ପୃଷ୍ଟିମାର୍ଗର ଆଚାର୍ଯ୍ୟ ବିଗ୍ରହ ପ୍ରକାଶ କରିଛନ୍ତି ଆପଣ ଗଲେ ଗୋକୁଳରେ ଦେଖିବେ ତାଙ୍କର ବିଗ୍ରହ ଯଜ୍ଞରୁ ବିଗ୍ରହ ବାହାରିଛନ୍ତି ତାଙ୍କର ପୂର୍ବପୁରୁଷରୁ ଭାରି ପ୍ରଭାବ ସ୍ୱତନ୍ତ୍ର ଭାଗବତରେ ତାଙ୍କର ସ୍ୱତନ୍ତ୍ର ଟୀକା କହିଲେ ଆଜ୍ଞା ମୁଁ ଗୋଟେ ଟୀକା ଲେଖିକି ଆଣିଛି ମହାପ୍ରଭୁ ଜାଣନ୍ତି ଏ ବୈଷ୍ଣବର ଦାସ ହେବାକୁ ଚାହୁଁନି ଆଜ୍ଞା ମୁଁ ସ୍ୱତନ୍ତ୍ର ଟୀକା ଲେଖିକି ଆଣିଛି ମହାପ୍ରଭୁ କହିଲେ ମୋର ତ ସମାନ କୃଷ୍ଣ ନାମ କରିବାକୁ ମୁଁ ଶୁଣିବି କ'ଣ ମହାପ୍ରଭୁ ଜାଣନ୍ତି ଏହାର ଅଭିମାନ ଅଛି ବୈଷ୍ଣବ ଦାସ ହେବା ପାଇଁ ଚାହୁଁଛି ସେ ଏତେ ବିଦ୍ୱାନ କହିଲେ ଆଜ୍ଞା କୃଷ୍ଣ ନାମର ମୁଁ ଏ ଭାଗବତରେ ଏଭଳି ଟୀକା କରିଛି ପ୍ରତି ଶବ୍ଦରେ କୃଷ୍ଣ ନାମ ଅଛି ମହାପ୍ରଭୁ କହିଲେ କୃଷ୍ଣ ଶବ୍ଦର ବହୁ ଅର୍ଥ ଆମେ ନାହିଁ ଜାଣି ଶ୍ୟାମ ସୁନ୍ଦର ଯଶୋଦାନନ୍ଦନ ଏଇ ମାତ୍ର ମେରା ତୁମେ ଏତେ ଅର୍ଥ କରିଛ, ମୁଁ କୃଷ୍ଣ ଅର୍ଥ ବେଶୀ କିଛି ଜାଣିନି, କେବଳ ଜାଣିଛି ଶ୍ୟାମ ସୁନ୍ଦର ଯଶୋଦାନନ୍ଦ। ଇଏ କହିଲେ ମୁଁ ବାରମ୍ବାର ଚେଷ୍ଟା କରୁଛି ଟିକେ ମହାପ୍ରଭୁଙ୍କ ଆଗରେ କିଛି କହିବି, କଣ ଯାଉଁ ଯାଉଁ ଶେଷ। ମହାପ୍ରଭୁ ଜାଣନ୍ତି, ଇଏ ପ୍ରଭୁପାଦ କହୁଛନ୍ତି ସେ ବୈଷ୍ଣବଙ୍କର ଦାସ ହେବା ପାଇଁ ଚାହୁଁନାହାନ୍ତି। ଏତେ ବଡ ଆଚାର୍ଯ୍ୟ ମହାପ୍ରଭୁ ରିଜେକ୍ଟ କରୁଛନ୍ତି, ଶେଷରେ ଅଭିମାନ ଭାଙ୍ଗିଲା, ପ୍ରଭୁଙ୍କ ଶରଣ ଗଲେ। ଦୁଇଥର ତୃତୀୟ ଥର ଆସିଲେ, କହିଲେ ଦେଖିବା ଏଇଥର ଗୋଟେ ପରୀକ୍ଷା କରିବା, ମତେ ଚାନ୍ସ ମିଳେ ମୁଁ କିଛି କହିବି, କାରଣ ପଣ୍ଡିତିଆ ଲୋକଙ୍କର ପାଟିଟା ଖଜର ବଜର ହୁଏ। ଭକ୍ତ ଯିଏ ସେ ଗମ୍ଭୀର ଚୁପଚାପ ବସିବ, ଯେଉଁଟା ଆବଶ୍ୟକ ସେତିକି କଥା କହିବ, ଯିଏ ପଣ୍ଡିତିଆ ଲୋକ ସେ ଉପରେ ଖାଲି ପଡ଼ିକି ପାଣି ତଟା ଦେଖିବ। ଇଏ ଅଦ୍ୱିତ ଆଚାର୍ଯ୍ୟଙ୍କୁ ପଚାରୁଛନ୍ତି, କହିଲା ଆଚାର୍ଯ୍ୟ ଜୀବ ତ ହଉଛି ପ୍ରକୃତି, ଭଗବାନ ହେଲେ ପୁରୁଷ, ତାହେଲେ ଜୀବ ହେଲା ସ୍ତ୍ରୀ, ଭଗବାନ ହେଲେ ପୁରୁଷ, ସ୍ତ୍ରୀ ହେଇକି ପୁରୁଷର ନାମଟା କେମିତି ଡାକୁଛ, ନିଜ ସ୍ୱାମୀ ନାମଟା କେମିତି ଡାକୁଛ, କୃଷ୍ଣ 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 କହୁଛ, ମାନେ ସିଏ କୃଷ୍ଣଙ୍କର ଭକ୍ତ, ମାନେ ପରୀକ୍ଷା କରିକି ଦେଖେଇବେ ପାଣି ତ କିଛି କହିବେ। ଆଉ ଅଦିତ ଆଚାର୍ଯ୍ୟ କହିଲେ ମତେ କାହିଁ ପଚାରୁଛ, ତୁମ ଆଗରେ ମୂର୍ତ୍ତିମନ୍ତ ଧର୍ମ ଠିଆ ହେଇଛନ୍ତି, ପଚାରନା ଚୈତନ୍ୟ ମହାପ୍ରଭୁଙ୍କୁ। ମହାପ୍ରଭୁ ଜାଣନ୍ତି, ମହାପ୍ରଭୁ ଅଭିମାନୀ ବୈଷ୍ଣବ, ବୈଷ୍ଣବର ଦାସ ହେବା ପାଇଁ ଗୋଟେ ଚାହୁଁନି।
ଶୁନି ପ୍ରଭୁ କହେନ୍ ତୁମି ନା ଜାନ ଧର୍ମ ମର୍ମା, ଶୁନି ପ୍ରଭୁ କହେନ୍ ତୁମି ନା ଜାନ ଧର୍ମ ମର୍ମା, ସ୍ୱାମୀ ଆଜ୍ଞା ପାଲେ ପତିବ୍ରତା ଧର୍ମ, ସ୍ୱାମୀ ଆଜ୍ଞା ପାଲେ ପତିବ୍ରତା ଧର୍ମ।
ମହାପ୍ରଭୁ କିଏ ପାରିବ ଆଜ୍ଞା, ଇବା ବୈଷ୍ଣବ ମହାପ୍ରଭୁ ଗୋଟେ ଅସ୍ତ୍ର ଧରିକି ଆସିଥିଲେ, କୃଷ୍ଣଙ୍କର ଏଇ ଅସ୍ତ୍ର ନାହିଁ, ସେଇ କୃଷ୍ଣ ତାହେଲେ ଗୌର ହେଇକି ଆଇଲେ, ଦିଟା ଅସ୍ତ୍ର ଧରିଲେ, ପ୍ରୀତିପୂର୍ଣ୍ଣ ବ୍ୟବହାର, ଯୁକ୍ତିଯୁକ୍ତ କଥା, କାରଣ ଯୁକ୍ତିଯୁକ୍ତ କଥା କହିଲା ବେଳେ ପ୍ରୀତିପୂର୍ଣ୍ଣ ବ୍ୟବହାର ରକ୍ଷା ହୁଏ। ଦେଖୁନାହାନ୍ତି ଆପଣ, ଗୋଟେ ଯୁକ୍ତିଯୁକ୍ତ କଥା କହିଲା ବେଳେ କେବଳ ଉନ୍ନତ ବୈଷ୍ଣବ ହେଇଥିଲେ ପ୍ରୀତିପୂର୍ଣ୍ଣ ବ୍ୟବହାର କରିପାରିବେ। ଗୋଟେ ତର୍କ ଭଗବାନଙ୍କ ଉପରେ ଜଣେ ନାସ୍ତିକ ମତ ଦଉଛି, ଆପଣ ସେଠି କ୍ରୋଧଟା ଆସିବ ନା, କିନ୍ତୁ ଚୈତନ୍ୟ ମହାପ୍ରଭୁ କେତେବେଳେ ରାଗି ନାହାନ୍ତି, ପ୍ରୀତିପୂର୍ଣ୍ଣ ବ୍ୟବହାର, ଯୁକ୍ତିଯୁକ୍ତ କଥା, ମହାପ୍ରଭୁଙ୍କର ଦୃଷ୍ଟି, ମହାପ୍ରଭୁଙ୍କର ସ୍ମିତ ହାସ୍ୟ, ଆଉ ଯୁକ୍ତିଯୁକ୍ତ କଥା ମାୟାବାଦୀଙ୍କର ଗର୍ବକୁ ଚୂର୍ଣ୍ଣ କରିଥିଲେ। ମହାପ୍ରଭୁ କହିଲେ ତୁମେ ଧର୍ମର ମର୍ମକୁ ଜାଣନା କି, ଯଦି ଜୀବ ହେଲା ସ୍ତ୍ରୀ, କୃଷ୍ଣ ହେଲା ସ୍ୱାମୀ, ତାହେଲେ ସ୍ତ୍ରୀ ସ୍ୱାମୀର ନାମ ନବନି, ସତୀ ନାରୀ ତା ସ୍ୱାମୀର ନାମ ନବନି, ସେ ପୁଅ ଦ୍ୱାରା ସେ ଗୋପାଳର ବାପାକୁ ଡାକିଲ, ଝିଅ ଝିଅ ନାଁ ଯଦି ହେଇଥିବ ବିଶାଖାର ବାପା କୁଆଡ଼େ ଗଲ, ଶୁଣ ଏମିତି ସ୍ୱାମୀ ନାଁ ଧରି ଡାକିବେ ନା। ତୁମେ କେମିତି କୃଷ୍ଣ ଡାକୁଛ, ମହାପ୍ରଭୁ ତୁମେ ଧର୍ମର ମର୍ମକୁ ଜାଣିନ କି, ପତିବ୍ରତା ନାରୀର ଗୋଟିଏ ଧର୍ମ, ପତିବ୍ରତା ନାରୀର ଧର୍ମ କ'ଣ, ସ୍ୱାମୀ ଯାହା କହିବେ ସେ ଆମେ, ନା ଆମ ସ୍ୱାମୀ କ'ଣ କହିଛନ୍ତି, କୃଷ୍ଣ କ'ଣ କହିଛନ୍ତି, ସବୁବେଳେ ନାମ କରିବା ପାଇଁ, ଆମେ ତ ପତିବ୍ରତା ନାରୀ ଆଉ କ'ଣ, ଆମେ ସବୁବେଳେ ନାମ କରୁଛୁ। ଇଏ ବଲ ଆଚାର୍ଯ୍ୟଙ୍କର ମୁଣ୍ଡ ଗରମ ହେଇଗଲା, କହିଲେ ବାବା ସବୁ କଥାକୁ ମୋର କାଟି ଗୋଡ଼େଇ ଦେଉଛନ୍ତି, ଆମେ ପତିବ୍ରତା ନାରୀ, ଆମ ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି
ପତିରାଜ୍ଞା ନିରନ୍ତର ତାର ନାମ ଲୈତେ, ପତିରାଜ୍ଞା ନିରନ୍ତର ତାର ଆଜ୍ଞା ଲୈତେ, ପତିରାଜ୍ଞା ପତିବ୍ରତା ନା ପାରେ ଲଙ୍ଗି, ପତିରାଜ୍ଞା ପ୍ରତିବ୍ରତା ନା ପାରେ ଲଙ୍ଘିତେ।
ପତି ତ ଆଦେଶ ଦେଇଛନ୍ତି ନିରନ୍ତର ନାମ କର ବୋଲି ଆମେ କରୁଛୁ, ଆଉ ଆମେ ତାଙ୍କ ଆଦେଶକୁ, ପତିବ୍ରତା ନାରୀ କ'ଣ ସ୍ୱାମୀଙ୍କର ଆଦେଶକୁ ଭାଙ୍ଗିବ କି? ଆଜ୍ଞା ବଲ୍ଲଭ ଆଚାର୍ଯ୍ୟ ପୁଣି ପଳେଇଗଲେ, ଗଲେ ଗଲେ ଦେଖିବା ଆଉ ଗୋଟେ କାମ କରିବା, ପ୍ରଭୁପଦ ଲେଖୁଛନ୍ତି କାହିଁକି ମହାପ୍ରଭୁ ବଲ୍ଲଭାଚାର୍ଯ୍ୟଙ୍କୁ ବେଶ୍ୟା ବୋଲି କହିଲେ କହିଲେ ନା ସ୍ୱାମୀ ସ୍ୱାମୀ ଯେଇ ନାହିଁ ମାନି ବେଶ୍ୟା ତାରେ ଗଣି ସିଦ୍ଧର ସ୍ୱାମୀକି ତୁମେ ମାନୁନ ତୁମେ ବେଶ୍ୟା ରି ବାବା ସଂସାରରେ ଏତେ ବଡ ବିଦ୍ୱାନ ଗୋଟିଏ ସମ୍ପ୍ରଦାୟର ଆଚାର୍ଯ୍ୟ ସ୍ୱତନ୍ତ୍ର ଭାଷ୍ୟ ତାଙ୍କର ଅଛି ପୃଷ୍ଟି ମାର୍ଗରେ ସେ ଆଚାର୍ଯ୍ୟ ଭଗବତ ଦର୍ଶନ ପ୍ରାପ୍ତ କୃପା ପ୍ରାପ୍ତ ଲୋକ କିନ୍ତୁ ମହାପ୍ରଭୁ ଆଜି ତାଙ୍କୁ ଭର୍ସନା ମହାପ୍ରଭୁ ତାଙ୍କୁ ଆଜି ଭର୍ସନା କରୁଛନ୍ତି କେଉଁଥି ପାଇଁ ସେ ଦାସାନୁଦାସ ହେବା ପାଇଁ ଚାହୁଁନାହାନ୍ତି ମହାପ୍ରଭୁ ରାଗିଗଲେ ଆସିକି ମହାପ୍ରଭୁଙ୍କ ଆଗରେ ବଡ ବଡ଼ିମା ଦେଖେଇ କହୁଛନ୍ତି ଆଜ୍ଞା ସିଦ୍ଧ ସ୍ୱାମୀ ଯାହା ଲେଖିଛନ୍ତି ଗୋଟେ ସମୟ କାଳ ପରିସ୍ଥିତି ହିସାବରେ ସେ ଆଡଜଷ୍ଟମେଣ୍ଟ କରି ଲେଖିଛନ୍ତି ପ୍ରଭୁପାଦ କହୁଛନ୍ତି ଭାଗବତ ସ୍ୱାମୀର ବ୍ୟାଖ୍ୟାନ କହିଲା ଖଣ୍ଡନ ଲଇତେ ନ ପାରି ବ୍ୟାଖ୍ୟାନ ଲଇତେ ନ ପାରି ତାର ବ୍ୟାଖ୍ୟାନ ବଚନ ମୁଁ ତାଙ୍କ ବଚନ ମୋତେ ପସନ୍ଦ ଲାଗିଲା କେହି ଟିକା ଟିପ୍ପଣୀ ପଡ଼ିଲା ବେଳେ ଏଇଟା ଭାବିବନି ସିଦ୍ଧର ସ୍ୱାମୀ ଏମିତି ଲେଖିଦେଲେ ଚକ୍ରବାଦ ଏହା ଲେଖିଦେଲେ ତୁମ ସବୁ ସରିଗଲା ତୁମର ସବୁ ସରିଗଲା କାରଣ ସେ ସବୁ ଆଚାର୍ଯ୍ୟ ମାନେ ଏମ୍ପାୱାର୍ଡ ପର୍ସନ ଦେଆର୍ ଏମ୍ପାୱାର୍ଡ ପର୍ସନ କୃଷ୍ଣ ତାଙ୍କୁ ଗାଇଡେଡ୍ କରୁଛନ୍ତି ଆଉ ହୃଦୟ ଭିତରେ ରହିକି ତୁମେ କଣ ଜାଣିବ ତାଙ୍କୁ ବରଂ ନ ପଢ଼ା ଶାସ୍ତ୍ର ତାଙ୍କ ଟିକା ଟିପ୍ପଣୀ ପଡ଼ ନା ଏଇଟା କେମିତି ହେଲା ସେ ପ୍ରଶ୍ନ କର ନା ମହାପ୍ରଭୁ ବୋଲେ କିରେ ଇଏ କଣ କହୁଛନ୍ତି ଡାଇରେକ୍ଟ ଆସି କହୁଛନ୍ତି ଆଜ୍ଞା ମୋତେ ସ୍ୱାମୀ ପାଦଙ୍କର ଏଇ ଜିନିଷଟା ଭଲ ଲାଗୁଲା ସେଇ ବ୍ୟାଖ୍ୟା କରେ ଯାହା ଯେଇ ପଢେ ଆମି ଏକ ବାକ୍ୟ ନାହିଁ ତାର ସ୍ୱାମୀ ନାହିଁ ଏକ ବାକ୍ୟତା ନାହିଁ ସେ ବାକ୍ୟ ଗୁଡା କାହିଁକି ମିଳୁନି କିଛି ଗୋଟେ ଆଡଜଷ୍ଟମେଣ୍ଟ କରି ଟାଇମ ପ୍ଲେସ୍ ସର୍କମଷ୍ଟାନ୍ସରେ ଏମିତି ଲେଖିଛନ୍ତି ମହାପ୍ରଭୁ ସାଙ୍ଗେ ସାଙ୍ଗେ ତାଙ୍କୁ କହିଲେ ପ୍ରଭୁ ହାସି କହେ ସ୍ୱାମୀ ନାମାନେ ଯେଇ ଜନ ବେଶ୍ୟା ଭିତରେ ତାର କରେ ଗଣ ମହାପ୍ରଭୁ ହସି 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 କହିଲେ ଯୋଉ ଲୋକ ନିଜର ସ୍ୱାମୀକି ମାରୁନି ସ୍ତ୍ରୀ ହେଇକି ବେଶ୍ୟା ନା ବଲ୍ଲଭାଚାର୍ଯ୍ୟ ଯାଇ ସ୍ୱରୂପ ଦାମୋଦର କହିଲେ ଏ ପ୍ରଭୁ ଆଉ ମୋତେ କଣ ବଞ୍ଚିବାକୁ ଦେବେନି ଟିକେ କୁହ ପ୍ରଭୁ ମୋତେ କୃପା କରି ଅଭିମାନ ନିଜେ ନିଜେ ବୁଝିପାରିଲା ରେ ମୋର ଅଭିମାନ ଚାଲି ଆସିଛି ବୋଲି ମହାପ୍ରଭୁ ମୋତେ ଏଭଳି ଦଣ୍ଡ ଦେଉଛନ୍ତି ପ୍ରଭୁପା ସେଇଠି ଲେଖିଛନ୍ତି କାହିଁକି ମହାପ୍ରଭୁ ଏତେ ବଡ ପଣ୍ଡିତକୁ ବେଶ୍ୟା ବୋଲି କହିଦେଲେ ବେଶ୍ୟାର ବୁଦ୍ଧି ଯେଭଳି ସ୍ୱାମୀକି ମାନେ ନା ତୁମେ ସିଦ୍ଧ ସ୍ୱାମୀ ମାନୁ ନା ଅଥବା ବୈଷ୍ଣବର ତୁମେ ଦାସ ହେବା ପାଇଁ ଚାହୁଁଛ ତାପରେ ମହାପ୍ରଭୁଙ୍କ ଆମନ୍ତ୍ରଣ ଡାକିଥିବେ କ୍ଷମା ଭିକ୍ଷା କରିଥିବେ ମହାପ୍ରଭୁ ତାଙ୍କୁ କୃପା କରିଥିବେ କଥାର ସାର ହେଲା ଜୀବନରେ ବୈଷ୍ଣବଙ୍କର ଦାସ ହେବାକୁ ପଡିବ ପ୍ରହ୍ଲାଦ ମହାରାଜ କହୁଛନ୍ତି ସେ କଥା ମିଚ୍ଛାମିତେ ବିଲୁଳିତାମ୍ ଉରୁବିକ୍ରମେଣମ୍ କାଲାତ୍ମନ ଉପନୟମ୍ ମା ନିଜ ଭୃତ୍ୟ ପାର୍ଶ୍ୱ ଏଇ ଯୋଉ କାଳ ଅତି ଉରୁବିକ୍ରମ ଆୟୁ ବିବାହ ଆବିରଞ୍ଚା ବିରଞ୍ଚି ପର୍ଯ୍ୟନ୍ତ ବ୍ରହ୍ମା ପର୍ଯ୍ୟନ୍ତ ଯୋଉ ଐଶ୍ୱର୍ଯ୍ୟ ଅଛି ମୋର କିଛି ଆବଶ୍ୟକ ନାହିଁ କାରଣ କାଳ ଆକୁ ନଷ୍ଟ କରିଦେବ କିନ୍ତୁ ମୁଁ ମୋତେ ଆପଣଙ୍କର ଭୃତ୍ୟର ଭୃତ୍ୟ କରନ୍ତୁ ପ୍ରଭୁପାଦ ଏଠି କେତେବାର ଯେ ଦୁଇଟା ଜିନିଷକୁ ଲେଖିଛନ୍ତି ତା ଦ୍ୱାରା ଚରଣ ସେବୀ ଭକ୍ତ ସନେ ବାସ ଆଉ ଦ୍ୱିତୀୟ ହେଲା ଦାସାନ ଗୋପୀ ଭର୍ତ୍ତୁ ପଦକମଲୟ ଦାସାନ ଦାସ ଏଇ ଦୁଇଟାକୁ କେତେ ଥର କହିଛନ୍ତି କେତେ ଥର ଲେଖିଛନ୍ତି ଫୁଲିଓରେ ଆପଣ 4000ରୁ ଅଧିକା ଥର ପାଇବେ ଏଇ ଗୋଟିଏ ଜିନିଷ ସଫଳତାର ଏ ଚାବିକାଠି ସଫଳତାର ଏ ଚାବିକାଠି ବୈଷ୍ଣବ ଯଦି ବିଚଳିତ ଯାଇଥିଲୁ ଟିକେ ହେଇଗଲା ସର୍ବସ୍ୱ ସରିଗଲା ଭଗବାନ ଗୁରୁଙ୍କର ଦାସ ବୈଷ୍ଣବଙ୍କର ଦାସ ଏ ଅଭିମାନରେ ସମ୍ପୂର୍ଣ୍ଣ ଭାବରେ ଜୀବନ କାଟିବାକୁ ପଡିବ କେତେବେଳେ ସ୍ୱତନ୍ତ୍ର ଅଭିମାନ ଆସିବନି ମୁଁ ହରିଙ୍କର ସେବକ ହେଇଗଲି ମରିଯିବ ଆଶ୍ରୟ କରିବା ଭଜେ ତାତେ କୃଷ୍ଣ ନାହିଁ ତେଜେ ଆର ସମୟ ମରିବ କାରଣ ବର୍ତ୍ତମାନ ଭଗବାନ ନୃସିଂହଦେବ କହୁଛନ୍ତି ତହି କେମିତି ଭୋଗେଶ୍ୱର୍ଯ୍ୟ ସର୍ବଲୋକ ବାଞ୍ଛନ୍ତି ହେ ପ୍ରହ୍ଲାଦ ତୁମେ ମନା କରିଦେଇକି ବ୍ରହ୍ମା ବ୍ରହ୍ମ ସୁଖ ଐଶ୍ୱର୍ଯ୍ୟ ପର୍ଯ୍ୟନ୍ତ ଐଶ୍ୱର୍ଯ୍ୟକୁ ମନା କରି ତୁମେ ତୁଚ୍ଛ ବୋଲି କରି ଭକ୍ତର ଦାସ ହେବା ପାଇଁ ଚାହୁଁଛ ତେବେ ଲୋକମାନେ କାହିଁକି ସମସ୍ତେ ଇଚ୍ଛା କରୁଛନ୍ତି ମୋ ନିକଟରୁ ସମସ୍ତେ କାହିଁକି ଭୋଗ ଐଶ୍ୱର୍ଯ୍ୟକୁ ଇଚ୍ଛା କରୁଛନ୍ତି କହିଲେ ପ୍ରଭୁ ସେ ହେଉଛି ସେମାନେ ହେଉଛନ୍ତି ଅଜ୍ଞ ଦେଉ ଗୋଟିଏ ସିଦ୍ଧାନ୍ତ ବୈଷ୍ଣବ ହେ କେହି ଯଦି ଧନ କାମନା ବୈଷ୍ଣବ ନାହିଁ ସଂସାର ସବୁ ଲୋକମାନଙ୍କ ପାଇଁ କହୁଛି ଭୋଗ ଐଶ୍ୱର୍ଯ୍ୟ କାମନା ଯିଏ କରନ୍ତି ସେମାନେ ଅଜ୍ଞ ପ୍ରହ୍ଲାଦ ମହାରାଜ କହୁଛନ୍ତି
कुत्रासि सहा श्रुति मुखा मुगतृष्णि रूपा क्वेदं कलबरं अशेषरुजा विरोहम् निर्विद्यते न तु जनो जदपीत विद्वान् कामानलं मधुलवै समयेन्दुरापे।
ये गोटे गोटे श्लोक बहुत भागवत यदि अर्थ आपण आस्वादन करिवे केवल स्तुति रे भागवत जो मुख्य मुख्य सहे रु अधिक स्तुति अछि जे आस्वादन करिवे भागवत यदि आस्वादन करिवे स्तुति और टीका स्तुति जो टीका अर्थ अछि धरि आपण बैराग्य आसिबो भागवत रो महिमा को बुझि परिबा आपण न बुझि परिबा कदा बुझि परिबा भागवत स्तुतिपूर्ण ग्रंथ सब मुक्त पुरुष माने भगवान करुणा रे भगवान को स्तुति करछि सब रूप गुण लीला सब ज्ञान वैराग्य माधुर्य ऐश्वर्य सब भरी गई कहले प्रभु जो माने बांछुचंती कामना करछन्ते आपण के निकट रु धन स्त्री पुत्र ऐश्वर्य कुत्रा शिष कुतहा आशिष श्रुति मुखा ए संसार रे आशिषटा कौन श्रुति मुखा केवल सुनिबा जिनिस एडवर्टाइज भोग ऐश्वर्य सुखटा गोटे एडवर्टाइज ना एडवर्टाइज ना ए संसार टा एडवर्टाइज रे चलची एठी गले सुख मिलिबो अमेरिका गले सुख मिलिबो सेठी गले सुख मिलिबो विवाह गले सुख मिलिबो ए सुख के देखलानी सुखर मुख के देखी जे हाथ टिकी कहले सुखरा मुख कहार दर्शन हुए सुखरा मुख को संसार देखी के आज्ञा केवल एडवर्टाइज संसार चलचे गाड़ी करदे सुख मिले बहुत सुख मिल घर करदे सुख मिल सुख मिल डॉक्टर सुख कहीं भाई सुखरा मुख किए दर्शन कर प्रहलाद महाराज भाई जो मैंने शरणागत भक्त सुखर मुख चक्रवाद लिखिले ये भक्ति जुग ए भाई साधन साध्य दशा आयाम साधन दशा साध्य दशा केवल आनंद केवल आनंद ही आनंद आरंभ भक्त जीवन आरंभ सुख आरंभ हुए के समर्पण हो गला आत्मा निवेदन तोया पदे करी आत्मा निवेदन तोया पदे करी हईनु पराम सुखी हईनु पराम सुखे दुख दूर गला चिंता न रहिला दुख दूर गला चिंता न रहिला चौधी गे आनंद देखी प्रभु चौधी गे आनंद देखी प्रभु चौधी गे आनंद देखी प्रभु चौधी गे आनंद देखे सुखरा मुख को केवल शरणागत आत्मनिवेदनकारी भक्त जाने बळी जानती प्रहलाद जानती ध्रुव जानती पांचाली जानती चित्रकेतु जानती कृताश्व जानती ये संसारी लोक जानिबे सुखर मुख को केओ मन देखिचंती आत्मनिवेदन तया पदे करी सुखी कहले कि कौन कहले हईनु परम सुखी माने प्रभु आपण जे भळी मु से भळी सुख पाउछु बर्तमान आ भगवान करुणा कर देले अच्छा आपण सुख रहिले प्रमाण कौन भगवान यदि पचार तू आत्मनिवेदन कर दे सुख रही चुले प्रमाण कौन परम सुखी चुले प्रमाण कौन चिंता दूर गल सुख पाइबार लक्षण टा कौन कलिजुग लोक मान अधिका दुखी कहीं समस्त मोबाइल कह समस्त अधिका दुखी मु बाहर लोक कहे सब टाटा डुकम टाटा बीएसएनएल सब कंपनी को कह गोटे शब्द सब मोबाइल रेकर्डिंग कर रख लोक मैंने जो अधिक व्यवहार कर कोरापुट मुझे जंगल भितर रोह रे भाई मुझे टेनसन भाई सी भी टेनसन कौन जान दिल अरे भाई सुखरा प्रमाण कौन यही प्रमाण ଏହି ପ୍ରମାଣ ଆତ୍ମନିବେଦନକାରୀ ଭକ୍ତ ବଳି କହିବେ ପ୍ରମାଣ, ପ୍ରହ୍ଲାଦ କହିବେ ପ୍ରମାଣ, ଭୀଷ୍ମ କହିବେ ପ୍ରମାଣ, ସଂସାର କୋଉଠି ସୁଖର ମୁଖ ଦେଖିଲାଣି? ଶ୍ରୁତି ମୁଖା ଆଡଭର୍ଟାଇଜରେ ଚାଲିଛି, ହା ଭାଉ ସଂସାର ତ ଭଲ, ଗାଡି କରିଦେଲେ ଭଲ, ଘୋଡ଼ା କରିଦେଲେ ଭଲ, ସୁଖ ମିଳିବ, କାହିଁରେ ସୁଖ ଭାଇ? ସୁଖ ଏଇଠି ଅଛି, ଆତ୍ମନିବେଦନ ଦୟା ବୋଧେ କରି ହଇଲୁ ପରମ ସୁଖ। ଆର ପରମ ସୁଖ ବୋଲି ପ୍ରମାଣ କଣ? ଦୁଃଖ ଦୂର ଗଲ, ଦୁଃଖ ନାହିଁ, ଦୁଃଖ ଦୂରକୁ ପଳେଇଲାଣି। ଆତ୍ମନିବେଦନକାରୀ ଭକ୍ତ ଦୁଃଖକୁ ଦେଖିବା ପାଇଁ ଡାକେ, ଭାଇ ଦୁଃଖ ଟିକେ ଆଇଲୁ ତ ମୁହଁ ଦେଖେଇଲୁ, ଦୁଃଖ ଲଜ୍ଜା କରିକି ପଳେଇବ, ଦୁଃଖ ଦୂରେଇ ଗଲ, ଚିନ୍ତା ନ ରହିଲ, ଆଚ୍ଛା ଦୁଃଖ ଚାଲିଗଲା, ଚିନ୍ତା ନାହିଁ, ଆଉ ସବୁଆଡେ ଆନନ୍ଦ ଚଉଦିକେ ଆନନ୍ଦ ଦେଖି, ଇଏ ହଉଛି ସୁଖ। କହିଲେ ପ୍ରଭୁ ସଂସାର ଲୋକ ଯୋଉ ସୁଖ ମାଗୁଛନ୍ତି, ମୃଗ ତୃଷ୍ଣିକାୟା, ମୃଗ ତୃଷ୍ଣା ପଛରେ ଧାଉଁଛି, ତାର ଧାଇଁବାଟା ଭୁଲ କି? ତାକୁ ତୃଷ୍ଣା ଅଛି, ସଂସାର ଲୋକରେ କର୍ମ କରିବାଟା ଭୁଲ ନାହିଁ, ତାକୁ ସୁଖଟା ଦରକାର ନା, ବିନା ସୁଖରେ ମଣିଷଟା ବଞ୍ଚିବ କିଭଳି? ମନ ଗୋଟିଏ ଟେଷ୍ଟ ଦରକାର, ଆମେ କଣ ପଥର ହେଇଛେ? ଆମର କଣ ସୁଖ ଦରକାର? କେଉଁ ସୁଖ? ଅନାବିଳ ସୁଖ, ଯେଉଁଠି ମିଶ୍ରିତ ଦୁଃଖ ବି ନାହିଁ, ସେଇଟା ମଣିଷ ଖୋଜୁଛି, ମତେ ଦୁଃଖ ନ ଆସୁ, ଏଟା କଣ ସମ୍ଭବ? ମୃଗ ତୃଷ୍ଣା ପଛରେ, ଜଳ ପଛରେ ଧାଇଁବାଟା ଭୁଲ ନାହିଁ, ମରିଚିକା ପଛରେ ଧାଇଁବାଟା ଭୁଲ ନାହିଁ, ଶୋଷ ଲାଗୁଛି, ଜୀବକୁ ସୁଖ ଦରକାର, ସେ ଧାଉଁଛି, କିନ୍ତୁ ତାର ଗୋଟିଏ ଭୁଲ, ମରିଚିକା ପଛରେ କିଛି ସମୟ ଧାଇଁଲା ପରେ ଜାଣିଦେବା ଦରକାର, ମରିଚିକାରେ ମୋର ତୃଷ୍ଣା ମେଣ୍ଟିବ ନା, କିନ୍ତୁ ମରିଚିକା ମତେ ସାହାଯ୍ୟ କରୁଛି, ମରିଚିକା ଜଣେଇ ଦଉଛି ଏ ମରୁଭୂମିରେ ଜଳ ନାହିଁ। ଏସବୁକୁ ଶବ୍ଦ ଗୁଡା କାହିଁ ଲଗେଇଛନ୍ତି ଭାଗବତରେ? ସୁଖଦେବ ଭଳି ଆଚାର୍ଯ୍ୟ, ନାରଦ ମୁନିଙ୍କ ଭଳି ଆଚାର୍ଯ୍ୟ, ପ୍ରହ୍ଲାଦ କାହିଁ ଲଗେଇଛନ୍ତି? ମୃଗ ତୃଷ୍ଣିକାୟା, ମରୁଭୂମିର ମରିଚିକା ଗୋଟେ ଭଲ ସୂଚନା ଦିଏ, ମରୁଭୂମିରେ ଜଳ ନାହିଁ କିନ୍ତୁ ଜଳ ଅଛି ଅନ୍ୟତ୍ର। ଏ ସଂସାରରେ ସୁଖ ନାହିଁ, ସୁଖ ଅନ୍ୟତ୍ର ଅଛି, କିନ୍ତୁ ଲୋକମାନେ ତ କହୁଛନ୍ତି ସଂସାରରେ ସୁଖ ଅଛି, ଶ୍ରୁତି ଏଠି କହୁଛନ୍ତି କୁତ୍ରା ସିସମ ଶ୍ରୁତି ମୁଖା ଓନ୍ଲି ଆଡଭର୍ଟାଇଜ। ଏ ଦେଖୁନାହାନ୍ତି କଣ ଏବେ ମୁଁ, ମତେ କିଏ ଆସି କହିଲା ଚନ୍ଦ୍ରରେ, ଭାରତ ବର୍ଷର ଜାଗା କୁଆଡେ କେତେ, ଚନ୍ଦ୍ରରେ କଣ, ଚନ୍ଦ୍ରରେ ରହିବା ପାଇଁ ବର୍ତ୍ତମାନ ବୁକିଂ ଚାଲୁନି ଫ୍ଲାଟ, ସେଠି ସୁଖ ଆଡଭର୍ଟାଇଜ ଚାଲିଲା ଯୁଆଡେ, ଆପଣ ଆଡଭର୍ଟାଇଜ ଯୁଗରେ ଚାଲିଛି, ବର୍ତ୍ତମାନ ଯୁଗଟା ଆଡଭର୍ଟାଇଜରେ ଚାଲିଛି, କୁକୁର ଆଡଭର୍ଟାଇଜ ହେଇଗଲା, କୁକୁର କୁକୁର ବିକା ଚାଲିଲା, ସବୁ ଆଡଭର୍ଟାଇଜ ଆଡଭର୍ଟାଇଜ, ସବୁ ସାଧୁ ତ ଆଡଭର୍ଟାଇଜରେ ବିକ୍ରି ହେଲା, ଆଡଭର୍ଟାଇଜ ହେଇଗଲା, ତାକୁ ତାକୁ ବି କିଣିଲେ ଧନୀ ଲୋକ, ଆସ ଆଡଭର୍ଟାଇଜ। ଇଏ ଆମର ଆମ ସଂସ୍ଥା ଆଡଭର୍ଟାଇଜ ସଂସ୍ଥା ନୁହେଁ, ଆମର ଗୌଡ଼ିଆ ବୈଷ୍ଣୁଧର ଆଡଭର୍ଟାଇଜ ଲୁଚିବା, ସମ୍ପତ୍ତିରେ ଆପଣ କହିଛି ଆପଣ ଆଡଭର୍ଟାଇଜ କରିବେ ନା, ଆପଣଙ୍କ କୋଟିଏ ଟଙ୍କା ଅଛି, ଆପଣ ଦେଖିବେ ନା ମୋର କୋଟିଏ କୋଟିପତି, ଏଟା ପ୍ରେମ ଜିନିଷଟା ଲୁଚିକି ରହିବ ସଂସାରରେ, ଯୋଉ ସୁଖ କୁତ୍ର ଆଶିଷ ଶ୍ରୁତି ମୁଖା, ଶ୍ରୁତି ଶ୍ରବଣମ ତଦୈବମ ସୁଖମ ଯାସୁ ମୃଗ ତୃଷ୍ଣିକାବତ ମିଥ୍ୟାଭୂତ ଆଶିଷ କୁହ। ସେ ତ ସ୍ୱାମୀ ଲେଖିଲେ ଗୋଟିଏ ଶବ୍ଦରେ ପୁରା ସବୁ ଶ୍ଳୋକର ଅର୍ଥକୁ ଲେଖିଦେଲେ, ଶ୍ରୁତି ଶ୍ରବଣମ ସୁଖ, କେବଳ ଶୁଣିବାଟା ସୁଖ, ଯେମିତି ବିବାହ ପୂର୍ବରୁ ବିବାହ ହେଇଗଲେ ବଢିଆ, ଏ ଶୁଣୁଛେ ଏଇଟା ସୁଖ, ଏତିକି ସୁଖ, ଧନ ହେଇଗଲେ ବହୁତ ସୁନ୍ଦର, ଏ ଶୁଣିଦେଲେ ଏଇଟା ସୁଖ, ଗାଡି ଗୋଟେ ହେଇଗଲେ ଫୋର୍ ହ୍ୱିଲର ସୁଖ, ଏ ଶୁଣିବାଟା ସୁଖ, ତାପରେ ଯୋଉ ଡ୍ରାଇଭର ସାଙ୍ଗରେ ଧନ୍ଦା, ଗ୍ୟାରେଜର ଧନ୍ଦା, ପେଟ୍ରୋଲ ପକା ଏକ୍ସିଡେଣ୍ଟ, ତାପରେ ସୁଖ ମଜା ବାହାରିବ। ଏଠି ସେ ଲେଖିଲେ ଶ୍ରୁତି ଶ୍ରବଣମ, ଶ୍ରୁତି ଅର୍ଥ ଶ୍ରବଣମ ତଦୈବମ ସୁଖମ ଯାସୁ, କିଦୃଶ କିଭଳି ସୁଖ ନା, ମୃଗ ତୃଷ୍ଣିକାବତ ମିଥ୍ୟାଭୂତ, ଏଟା ଗୋଟେ ମିଥ୍ୟାଭୂତ, ମିଥ୍ୟା କହିଲେ ପ୍ରଭୁ ଏ ଦେବା ଦେବୀ ଆପଣଙ୍କ ନିକଟରୁ ବି ଯିଏ ଐଶ୍ୱର୍ଯ୍ୟ ଆଦି ମାଗି ନେଉଛି ଆଶିଷ, ସେ ସୁଖର ଅଛି ନା, କେବଳ ଶୁଣିବା ନା ଜିନିଷ ନା, କହିଲେ ଦ୍ୱିତୀୟ କାହିଁକି ସୁଖରେ ନାହିଁ, କାହିଁକି ସୁଖ ପାଇପାରିବନି? ସୁଖ ତ ଶରୀରରେ ଭୋଗିବ ନା, ଏ ଶରୀରଟା କଣ? କ୍ୱଦମ କଲେବରମ ଅଶେଷମ ରୁଜାମ ବିରୋହମ, ଏ କଳେବର ଏ ଶରୀର କଣ? ଅଶେଷ ରୁଜା ବିରୋହମ, ରୁଜା ମାନେ ରୋଗମ, ବିରୋହମ ଉଦ୍ଭବ ସ୍ଥାନ, ଅଶେଷ ରୋଗର ଉଦ୍ଭବ ସ୍ଥାନ ଏ ଶରୀରଟା, ରୋଗ ମନ୍ଦିର, ବ୍ୟାଧି ମନ୍ଦିର, ଶରୀର ହଉଛି ବ୍ୟାଧି ମନ୍ଦିର, ସେଥିପାଇଁ ହରି ମନ୍ଦିରକୁ ଆସିବାକୁ ପଡିବ, ବ୍ୟାଧି ମନ୍ଦିରରୁ ହରି ମନ୍ଦିରକୁ ଆସିବାକୁ ପଡିବ। ଶରୀର ଦେବାଠାରୁ ଚାରିଟା ଜିନିଷ ଯୋଉ ଦୁଃଖ ଅଛି, ନନ୍ ସଲ୍ଭ ପ୍ରୋବ୍ଲେମ, ତାକୁ ସଲ୍ଭ କରିନାହାନ୍ତି, ଏଟା ଚ୍ୟାଲେଞ୍ଜିଂ ଟୁ ମେଟେରିଆଲ ୱାର୍ଲ୍ଡ, ଏଟା ଚ୍ୟାଲେଞ୍ଜିଂ ଟୁ ସାଇଣ୍ଟିଷ୍ଟ, ଅନ୍ଚ୍ୟାଲେଞ୍ଜେବୁଲ ଜିନିଷ, ଏଟା ନନ୍ ସଲ୍ଭ ପ୍ରୋବ୍ଲେମ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁ ଦର୍ଶନମ, ଏଟା କମ୍ପଲସରି ଚାରିଟା, ଏଟା କେହି ସଲ୍ଭ କରିପାରିବେନି। ଜନ୍ମ ହବାକୁ ପଡିବ, ତୁମକୁ ମରିବାକୁ ପଡିବ, ତୁମକୁ ବୃଦ୍ଧ ହବାକୁ ପଡିବ, ଜନ୍ମ ମୃତ୍ୟୁ ବୃଦ୍ଧ ଭିତରେ ଗୋଟିଏ ଜିନିଷ ଭୋଗିବାକୁ ପଡିବ, କଣ? ରୋଗ ବ୍ୟାଧି। କୋଇଦମ ତୁଚ୍ଛ ମନୋଭାବରେ କହୁଛନ୍ତି ଏ ଶରୀର କଣ? ଅଶେଷ ରୁଜାମ ରୋଗମ ବିରୋହ ଉଦ୍ଭବ ସ୍ଥାନ, ଏଟା କେବଳ ରୋଗର ସୃଷ୍ଟି ହବାର ସ୍ଥାନ। ଦେଖୁନ କେହି ଜଣେ ଲୋକ କହିବ କି ନା ମୋତେ ରୋଗ ନାହିଁ, ରୋଗ ସବୁ ସମୟ ରୋଗ ଶୋକ ଛାରାକାର ଚିତ୍ତ କରେ ଅନିବାର ବାନ୍ଧବ ବିୟୋଗ ଦୁର୍ଘଟଣା, ଚିତ୍ତକୁ ଛାରକାର କରୁଛି। ଆଚ୍ଛା ସୁଖ ଭୋଗିବ ସେଟା ହଉଛି ମୃଗ ତୃଷ୍ଣିକା, ସୁଖଟା ବୋଲି କେବଳ ଶୁଣିବା ଜିନିଷ, ପୁଣି ଯୋଉ ଶରୀର ସୁଖ ଭୋଗିବ ସେ ଶରୀରଟା କଣ? ସବୁ ରୋଗର ଶରୀର କେବେ ହେଲେ ଭୋଗୀ ହେଇପାରିବନି। ଗୋଟେ ରସଗୋଲା ଖାଇବ ଯଦି ଖାଅ, ଦୁଇଟା ଖାଇଲ ମାନେ ବାସ୍ ଡାଇବେଟିସ, ଅଧିକା ଖାଇପାରିବନି, ଅଧିକା ଶୋଇପାରିବନି, ଶରୀର ଦିଆ ହେଇଛି ମାନେ ତୁମକୁ କାମ କରିବାକୁ ପଡିବ, କାମ କରିବନି ଅଫିସରେ ବସିବ, ବାସ୍ ଆଣ୍ଠୁଗଣ୍ଠି ଧୋଇଲା, ଯାହା କୁହାଯାଇଛି ସେୟା କରିବ। ମଣିଷ କହୁଛି ମୁଁ କାହା କଣ୍ଟ୍ରୋଲ ନାହିଁ, ୟୁ ଆର୍ ଅଣ୍ଡର କଣ୍ଟ୍ରୋଲ ୟୁର ବଡି, ହ୍ୱାଟ ଟୁ ସ୍ପିକ୍ ଅପ୍ ଲର୍ଡ, ଭଗବାନ ତୁମକୁ ଶରୀର ଦ୍ୱାରା କଣ୍ଟ୍ରୋଲ କରୁଛନ୍ତି, ତୁମେ ଗୋଟେ ଶରୀରର ଅଧୀନ, ଅଶେଷରୁ ଜାଣିଦାନମ ଏ ସୁଖ କାହିଁ? ଏ ଶ୍ଳୋକ କାଲିଠୁ ବ୍ୟାଖ୍ୟା ହେବ, କାରଣ ମୋତେ ନିର୍ଦ୍ଦେଶ ମିଳିଛି ନଅଟା ବେଳ କଥା ବନ୍ଦ କରିବାକୁ ପଡିବ, ଭକ୍ତମାନେ କ'ଣ ଯିବା ପାଇଁ ଡେରି ହେଉଛନ୍ତି ମଙ୍ଗଳାରତୀ ଆସିବା ପାଇଁ, ଘଣ୍ଟେ ଦେଢ଼ ଘଣ୍ଟା କ'ଣ ସମୟ ପଳେଇ ଯାଉଛି। ଆଚ୍ଛା ନିପିତ୍ୟତେ ନତୁ ଜନମ ଯଦପଦି ବିଦ୍ୱାନ କାମାନଲମ ମଧୁଲବେଇ ସମୟ ଦୁରାପେଇ, କାଲି ଏ ଶ୍ଳୋକଟିକୁ ଆମେ ଶୁଣିବା। ସଂସାରରେ ସୁଖ ବୋଲି କୌଣସି ବସ୍ତୁ ନାହିଁ, ପ୍ରହ୍ଲାଦ କହୁଛନ୍ତି, ସୁଖ କେବଳ ପ୍ରଭୁପାଦ କହୁଛନ୍ତି ଚାନ୍ଦ ହରେ କୃଷ୍ଣ ଆଣ୍ଡ ବି ହାପି, ଆଣ୍ଡ ବି ହାପି, ସୁଖୀ ହୁଅ, ହରେ କୃଷ୍ଣ ଜପ କର, ଭଗବାନଙ୍କର ସେବା କର, ତୁମେ ସୁଖୀ ହୁଅ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ବହୁତ ସୁନ୍ଦର ସିଦ୍ଧାନ୍ତ। ଗୋଟିଏ ହେଲେ ପ୍ରହ୍ଲାଦଙ୍କର 42 ଶ୍ଳୋକ ଭକ୍ତମାନଙ୍କ ପାଇଁ, ଆଉ ଗୋଟିଏ ହେଲେ ବ୍ରହ୍ମାଙ୍କର 50 ସ୍ତୁତି, ବ୍ରହ୍ମାଙ୍କର ସ୍ତୁତି ଆଉ ପ୍ରହ୍ଲାଦଙ୍କର ସ୍ତୁତି। ଭାଗବତରେ ଭକ୍ତମାନଙ୍କ ପାଇଁ ଜୀବନ ଭଳି ସବୁ ଔଷଧି ଅଛି, ବହୁତ ସୁନ୍ଦର ସିଦ୍ଧାନ୍ତ, ବହୁତ ସୁନ୍ଦର ଆଚାର୍ଯ୍ୟମାନେ ତା ଉପରେ ଉତ୍ପ୍ରେକ୍ଷା ଦେଇଛନ୍ତି, କମେଣ୍ଟସ ଦେଇଛନ୍ତି। ତେବେ ଆସନ୍ତାକାଲି ଅବଶିଷ୍ଟ ଆମେ ସବୁ ଶ୍ରବଣ କରିବା। ପ୍ରହ୍ଲାଦ ମହାରାଜ ଭଗବାନଙ୍କ ଆଗରେ କ'ଣ କ'ଣ ପ୍ରାର୍ଥନା କରିବେ? ହରେ କୃଷ୍ଣ ଜୟ ଶ୍ରୀ ଭକ୍ତପ୍ରଭୁ ପ୍ରହ୍ଲାଦ ମହାରାଜ କି ଜୟ, ନୃସିଂହଦେବ ଭଗବାନ କି ଜୟ, ଶ୍ରୀଲ ପ୍ରଭୁପାଜୀ ମହାରାଜ କି ଜୟ, ଶ୍ରୀଲ ଗୌରଗୋବିନ୍ଦ ଗୋସ୍ୱାମୀ ଶ୍ରୀଲ ଗୁରୁଦେବ କି ଜୟ, ସମ୍ବିତ ବୈଷ୍ଣବ ଭକ୍ତବୃନ୍ଦ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରି ହରି।